ভগবতে বাসুদেবায়। শ্রীমদ্ ভাগবতম দশম স্কন্ধ চৌত্রিশতম অধ্যায়। সুদর্শন উদ্ধার পাইলা পরে সর্পজনেরু স্বর্গপুরকু যিবা পাইঁ অনুমতি প্রার্থনা করছন্তি এবং অনুমতি প্রার্থনা করিবার সঙ্গে সঙ্গে ভগবানকর দর্শনর মহিমা, নামর মহিমা, ভগবত মহিমাকু যাকে স্ফুরণ হুয়ে, ভগবানকর যে গুণ, ভগবানকর রূপ লীলা জ্ঞান গোটিয়ে অলগা বস্তু, স্ফুরণ গোটিয়ে অলগা বস্তু। আমি যা বুদ্ধিপূর্বক গ্রহণ করুছে সে আমার বুদ্ধির স্তর হিসাবে আমি তাকে গ্রহণ কল। আমি সাত্বিক বুদ্ধিরে থিবা তাহলে আমি সেই জ্ঞানটা আমার সাত্বিক জ্ঞান হব, যদি রাজস্বিক বুদ্ধিরে থিবা আমার জ্ঞানটা রাজস্বিক হব, যদি তামসিক বুদ্ধিরে থিবা তামসিক হব। স্বভাব রয়েছে, যেমন ভগবান যেতে সাত্বিক ভক্তি, রাজস্বিক ভক্তি, তামসিক ভক্তি, নির্গুণ ভক্তি কথা কৌছেন কপিলদেব, সেতবে স্বভাব স্বভাব নেই করছেন, সে স্বভাব শব্দ আছে। প্রকৃতির গুণ রয়েছে, ব্যক্তির স্বভাব রয়েছে। প্রকৃতির তিনটা গুণ রহলা কোণ, সাত্বিক, রাজস্বিক, তামসিক, আর ব্যক্তির বি স্বভাব রয়েছে। তার স্বভাবটা তাকে তার স্বভাবটা সে গুণকে চালে, যেমনি জনে যার স্বভাব হচ্ছে তামসিক, তামসিক লক্ষণ জিনিসটা তাকে ভালো লাগিব, তার স্বভাবটা সে পাত্রতা তাকে কাজে, তার পূর্বর সুকৃতি হিসাবে তার পাত্রতা তৈরি হয়েছে, কম করা যায় সেটা পরিবর্তন হয়ে পারিব। এই সাধুগুরুঙ্কর আশ্রয় করে ভক্তিযোগ গম্ভীর ভাবে গ্রহণ করে প্রার্থনা করে, কিন্তু যে আধ্যাত্মিক যে বা পরমার্থিক যে তত্ত্বগুলিক এটা স্ফুরণের জ্ঞান হতে বা জ্ঞানগম্য হতে স্ফুরণ তো হয়ে যাবে, সেটা তুমি জানি হব। আচ্ছা আচ্ছা, এটা হয়েছে আমি নাম করছে, কিন্তু নাম প্রভু যেহেতু স্ফুরণ হয়ে না, সেখানে সেখানে স্বয়ং এব স্ফুরতীয়তা সেবনমুখী জিহ্বা আদৌ, সেবনমুখী নহেলে হবনি, জিহ্বা আদৌ আগে জিহ্বা, সেবনমুখী সব ইন্দ্রিয় ভিতরে আগে জিহ্বা, জিহ্বা জিহ্বার ভগবানকর নাম, আর জিহ্বার ভগবানকর প্রসাদ, জিহ্বার ভগবানকর কথা, সব নাম কীর্তন, জিহ্বা অসতি হওয়া উচিত নহে, স্ফুরণ হবে। আধ্যাত্মিক যে শক্তি, আধ্যাত্মিক সরি আধ্যাত্মিক জ্ঞান, আধ্যাত্মিক বস্তু যেতে ভগবানকর বিস্তার সব স্ফুরণ হতে, স্ফুরণ মানে যেমনি নিজের উদ্যম নথা, যেমনি আকাশ মেঘুয়া না, আকাশটা মেঘুয়া না, আকাশ যদি পুরা সফা হয়ে যাতে কোথাও সূর্য উদয় হবে কিছু মানে আছে, কিন্তু সূর্য আকাশ স্পষ্ট থিলে সূর্য সেতু উদয় হইতে, সূর্য উদয়টা তাঙ্কর স্ফুরণ, সে তাঙ্কর অটোমেটিক্যালি আসছন্তি, তার মানে কিছু প্রয়াস করিয়া পড়ুনি, পাত্রতা হলো আকাশ, আকাশে সূর্য উদয় হলো মানে আমি কোন কুছি আকাশে শুনলে, আমি কুছি না আকাশে সূর্য উইলে, আর আকাশে সূর্য হতেনি, সূর্য তাঙ্কর স্ফুরণ হলে আকাশ কেবল রিফ্লেক্ট করছে, সে কেবল পাত্রতা রাখছে। ভক্তির যদি সূক্ষ্ম জিনিস ধরিকি যা, কেবল আমার সাধারণ ভোজন যা সব করছে না, এই বৈরাগী কথা যে পড়ুছিল দুদিন পূর্বরু, বৈরাগীটা কাহিনী আচরণ করিয়া পড়ুছে, কেবল বৈরাগীটা আচরণ করিয়া পড়ুছে, এত নীতিনিয়ম আচরণ করিয়া পড়ুছে, কেবল বিষয় উন্মুখ ভাবনাটাকে রক্ষা, কারণ বিষয় সহ আমার অনাদি কালর সম্পর্কটা রয়েছে, বিষয় দ্বারা তো বাঁধিছে না আত্মাকু, কি জীবাত্মাকু বিষয় দ্বারা তো বাঁধিছে মন, তেমন মনর গোটে বড় অস্ত্র কোটা হল বিষয়, সেই লিখুছেন না তার মধ্যে যা জীব ফেলে বিষয় সাগর, গোটে বিষ বিষয় সাগর জীবটা পড়ে যাই, তেমন মনকু চান্স মিলুছে কোটা, যেত তা পাখে বহু বিষয় জিনিস রহলা, সে গোটে পরে গোটে আগে জিনিস, আউ গোটে জিনিস পরে আউ গোটে জিনিস, আগে যদি গোটে ছোট মোবাইলটা লা, ছোট মোবাইল তুমি কম করে পারে মতো কু, খেলে কথা টিকি হব, পুরো মেমোরি কার্ড নথিলা, আমি এত সব ফাস্ট ফাস্ট যেত সব ইয়ে করলু, যেত কলে পয়সা কটিব আসলে পয়সা কটুলা, সেত মেমোরি কার্ড ফেমোরি কার্ড কিছু নথিলা, কিছু নথিলা, তাহলে সেত তুমি খালি টিকি কথা হয়ে গেল রখে, ଆଉ ସେତେବେଳେ ଫୋନ ବି ସମସ୍ତ ଲୋକଙ୍କ ଠାରେ ନଥିଲା। ତେଣୁ ବିଷୟରେ ଗୋଟେ ଜିନିଷ ହେଇପାରୁଥିଲା, ଜଣେ ସାଙ୍ଗେ କଥା ହେଇପାରୁଥିଲା। ବର୍ତ୍ତମାନ ସେଇ ଜିନିଷଟାକୁ ତ ଡେଭଲପ କରିଦେଲା, ତା ଦେହରେ ସବୁ ବିଷୟ ରହିଲା, ଜଣେ ଦେଖିପାରିବ, ଜଣେ କଥା କହିପାରିବ, ଜଣେ ସବୁ କିଛି କରିପାରିବ। ଏଇ ଯୋଉ ବିଷୟରେ ଯୋଉ ରହିଛି ଶକ୍ତିଟା, ବିଷୟ ବହୁ ଭେରାଇଟିର ହେଇଗଲା, କାରଣ ଆମର ଭେରାଇଟିନେସ୍ ହେଉଛି ଆମ ଲାଇଫର। ପୂର୍ବଜୀ କଣ କୁହନ୍ତି, ଆମର ଏଇଟା ହେଉଛି ଆତ୍ମାର, ତାର ଭେରାଇଟିନେସ୍ଟା ହେଉଛି ତାର ନେଚର, ସବୁବେଳେ ଭେରାଇଟିନେସ୍ ଚାଲେ। ଦେଖୁନା ଏଟା ଭଗବାନଙ୍କ ଦ୍ୱାରା ଆସୁଛି ଆଉ, ଭଗବାନ ରସ, ରସର ସାଗର। ସେଥିପାଇଁ ସେ ଡେଲି ଆଳୁଟା ହଉ, ଗୋଟେ ସବ୍ଜିଟା ହଉ, ଅର୍ଣ୍ଣକୁ ଦେଖୁନା କେତେ ପ୍ରକାର ଲୋକ କରି ଖାଇଦେବେ। ଭେରାଇଟିନେସ୍ ଦରକାର ସବୁ ଇନ୍ଦ୍ରିୟକୁ, ସବୁ ଜିନିଷ ଭେରାଇଟି। ଆରେ ବିଷୟରେ କିଛି ଭେରାଇଟିନେସ୍ ନାହିଁ, ମନ ପାଖରେ ମନ ଖୋଜୁଛି ଭେରାଇଟିନେସ୍ ତା। ତେଣୁ ଯେତେବେଳେ ବହୁତ ଭେରାଇଟି ଜିନିଷ ସେ ପାଇଯିବ, ବିଷୟ ପାଇଯିବ, ତାକୁ ସୁବିଧା ମିଳିଗଲା ଆତ୍ମାକୁ ଚେକ୍ କରିବା ପାଇଁ, ଆତ୍ମା କାର୍ଯ୍ୟକୁ ବନ୍ଦ କରିବା ପାଇଁ। ଆତ୍ମାର ଯୋଉ ଧର୍ମଟା କ'ଣ, ସେ ଯୋଉ ଶ୍ରବଣ ଟିକେ କରିବ, କୀର୍ତ୍ତନ ଟିକେ କରିବ, ଏଇଟାକୁ ରୋକିବା ପାଇଁ ବିଷୟ ଅଧିକା ରହିଲା ମନକୁ ଚାନ୍ସ ଗୋଟେ ମିଳିଯିବ। କିନ୍ତୁ ବୈରାଗ୍ୟଟା ସେଥିପାଇଁ ଆଚରଣ କରାଯାଏ, କାରଣ ତାକୁ ରୋକି, ତା ପ୍ରଭାବଟାକୁ ଆଗେ ରୋକିବାକୁ ପଡ଼ିବ। ଆମର ଇଚ୍ଛା ନାହିଁ ନୁହେଁ, ମାନେ ନୁହେଁ, ମନରେ ସବୁବେଳେ ଇଚ୍ଛା ହବ, ବିଷୟଟା ନଥିଲେ ସେ କ'ଣ କରିବ, ନଥିଲେ କ'ଣ କରିବ, ତେଣୁ ସେ ବାଧ୍ୟ ହେଇକି ରହିବ। ତେଣୁ ତା ସ୍ୱଭାବଟା କ'ଣ ହବ, ବିଷୟ ସହିତ ଯୋଉ ସମ୍ପର୍କଟା ରହି, ତାର ଧୀରେ 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 ଘଟିବ। ଓଡ଼ିଆରେ ଗୋଟେ ନାହିଁ, ଗୋଦରା ମାଡ଼ ଯେତିକି କୋଡ଼େ ସେତିକି, ଗୋଟେ ଓଡ଼ିଆ ଯେମିତି ଅଛି ସେ ଭଳିଆ ଘଟଣା। ତୁମେ ଏଣେ ଭଗବାନଙ୍କର ଭକ୍ତି କରୁଥିବ, ଭଜନ କରୁଥିବ, ସାଧନ କରୁଥିବ, ବହୁତ, କିନ୍ତୁ ବିଷୟ ସହିତ ସମ୍ପର୍କ ରହିଲା, ତୁମେ ଯେତିକି କରିଥିବ ସେତିକି ସେ ପୁଣି ଟାଣିକି ନେଇ ପଳେଇ ଆସିବ। ସେଥିପାଇଁ ବୈରାଗ୍ୟଟାକୁ ଆଚରଣ କରିବାକୁ ପଡ଼େ, ବୈରାଗ୍ୟ ଆଚରଣ ପ୍ରଥମ ଏଇସବୁ ଆବଶ୍ୟକ ଅଛି। ଶୁଷ୍କ ବୈରାଗ୍ୟ ନୁହେଁ, ଆମ ଭକ୍ତି ପଥରେ ଯୋଉ ବୈରାଗ୍ୟ ଆମକୁ କୁହାଯାଇଛି, ଯୁକ୍ତ ବୈରାଗ୍ୟ ଆଚରଣ କରିବାକୁ ପଡ଼ିବ। ଏଇ କଥାରେ ପଡ଼ିଛି ଯେ ଇସ୍ଫୁରଣ ଜିନିଷ, କାରଣ ଆଧ୍ୟାତ୍ମିକ ଜିନିଷ ଯେତିକି, ଯେମିତି ଭଗବାନଙ୍କର କାଲି ଶୁଣୁଥିଲା ନା, ସେ କହିଲେ ଆପଣଙ୍କ ଦର୍ଶନ କଥା ମୁଁ କ'ଣ କହିବି, ସ୍ପର୍ଶ କଥା କ'ଣ କହିବି, ଜଣେ ଦର୍ଶନରେ ସାକ୍ଷାତ ପବିତ୍ର ହେଇଯିବ, ଆପଣଙ୍କ ନାମରେ ବି ଜଣେ ପବିତ୍ର ହେଇଯିବ, ତାର ଅଖିଳ ପାପରୁ ସେ ମୁକ୍ତ ହେଇଯିବ। ଆମେ ଶୁଣୁଛେ, ଜାଣୁଛେ, ନିଜେ ନାମ କରୁଛେ, ବାହାର ଲୋକ କଥା କ'ଣ କହିବା, ଆମେ ନିଜେ ନାମ କରୁଛେ, କିନ୍ତୁ ଏ ହୃଦୟଙ୍ଗମର ବସ୍ତୁ ହଉନି, ସ୍ଫୁରଣ ହଉନି। ସେବନମୁଖୀ ହେଲେ ସ୍ଫୁରଣ ହବ, ତାଙ୍କର କୃପା କେତେବେଳେ ହେବ ସେ ସ୍ଫୁରଣ ହେବ। ଯେମିତି ନାମ କରିବାର ବହୁ ପ୍ରକାର ଆମେ ଶୁଣୁଥିଲେ, ଯୋଉ ସାଧନ ରହିଲା, ତା ଭିତରେ ଗୁରୁତ୍ୱ ଗୋଟେ କଥା କହୁଛନ୍ତି, ହରିନାମ ଚିନ୍ତାମଣର ବାଣୀକି, ଯେ କୃଷ୍ଣଙ୍କୁ ଯଦି ରକ୍ଷାକର୍ତ୍ତା, ପାଲନକର୍ତ୍ତା, ସବୁକିଛି ମୋର ମେଟେରିଆଲି ଆଉ ସ୍ପିରିଚୁଆଲି, ମୋର ଭୌତିକ ଶରୀର ଅଛି, ଭୌତିକ ଶରୀର ଆବଶ୍ୟକତା ରହିଛି, ବା ଭୌତିକ କିଛି ଆବଶ୍ୟକ ମୋର ଅଛି, ସଦେହ ଅଛି, ଆଉ ସ୍ପିରିଚୁଆଲ ପରମାର୍ଥ, ଦୁଇଟା ଆମେ କୃଷ୍ଣଙ୍କର ନାମ ଭଗବାନ କୃଷ୍ଣ ମୋର ପୂରଣ କରି। ସେଥିପାଇଁ ଅନ୍ୟ ଦେବତା ଭକ୍ତିମ ଠାକୁର କାଟିଦେଲେ ନା ପ୍ରଥମେ, ଆଉ ଅନ୍ୟ ଦେବକୁ ନିନ୍ଦା କରିବନି, କିନ୍ତୁ ଅନ୍ୟ ଦେବ ଆଶ୍ରୟ ଆମେ ନେବାନି, ଅନ୍ୟ କୌଣସି ସାଧନକୁ ଆଶ୍ରୟ ନିଆଯିବ ନାହିଁ। କାରଣ ତାତେ ବିଶ୍ୱାସ ଆସିଗଲା, ନାମ ନାମ ନାମୀ ଅଭୀର୍ଣ୍ଣ, ନାମ ନାମୀ ଅଭୀର୍ଣ୍ଣ, ତା ପୁଣି ଅନ୍ୟ ସାଧନ କାହିଁକି ଆମେ ଆଶ୍ରୟ କରିବା। ନାମ ଅପରାଧ ଲାଗିଯିବ, ନାମ ଅପରାଧ ଲାଗିଯିବ। ତେଣୁ ଯୋଉ ସାଧନ ଆମର ଯୋଉ ରହିଛି ଭଗବାନଙ୍କର ନାମ ଆଶ୍ରୟ କରିବା, ଯେହେତୁ ନାମ ପ୍ରଭୁ ଆମକୁ କରୁଣା ଏମିତି କରୁନାହାନ୍ତି ବୋଲି ମାନେ ନାହିଁ, ଆସୁଛି ନାମାକ୍ଷର ହଉଛି, ନାମଭାଷ ସ୍ତରକୁ କମସେ କମ ଜଣେ ନାମଭାଷ ସ୍ତରକୁ ଆସିଗଲେ ସିଏ ନାମ ପ୍ରଭୁଙ୍କର ମହିମାଟା ବୁଝିପାରିବ। ନାମଭାଷ ସ୍ତରକୁ ମିନିମମ ନାମ ସ୍ତରକୁ ନ ଆସିଲେ ସେ ବୁଝିପାରିବେନି, ଜିନିଷ ମିଡିଲ ଷ୍ଟେଜ ନ ବୁଝିପାରିବେନି। ନାମଭାଷ ସ୍ତରରେ ନାମ ନାମୀ ଅଭିର୍ଣ୍ଣ ଏ ବୁଦ୍ଧିଟା ତାର ଜାଗ୍ରତ, ଅନ୍ୟ ସାଧନକୁ ସେ ଆଶ୍ରୟ କରିବନି, ଜ୍ଞାତପୂର୍ବକ ଅପରାଧ କରିବନି, ନାମକୁ ହେଳା କରିବନି, ତାର ନାମ ପ୍ରତି ମହତ୍ ଦୃଷ୍ଟି ରହିବ, ତାହେଲେ ନାମାବସ୍ଥିତି ସେ ପ୍ରାପ୍ତ ହେଇପାରିବ। ଆଉ ନାମାବସ୍ଥିତିରେ ଗୋଟେ ଇଏ ବି ଗୋଟେ ଡେଞ୍ଜର ସ୍ଥିତି, ଗୁରୁଦେବ ଯାହା କୁହନ୍ତି ଭକ୍ତିମ ଠାକୁରଙ୍କର କହିବାର ହିସାବରେ, ଗୁରୁଦେବ କୁହନ୍ତି ଏଇଟା ଇଣ୍ଟରମିଡିଏଟ୍ ଷ୍ଟେଜ୍, ଏଇଟା ଗୋଟେ ଡେଞ୍ଜର ଷ୍ଟେଜ୍, କାହିଁକି ନାମାବାସରେ ତୁମ ସବୁ କାମନା ପୂର୍ଣ୍ଣ ହେଇଯିବ, ନାମାବାସରେ ସବୁ କାମନା ପୂର୍ଣ୍ଣ ହେଇଯିବ, କାରଣ ତୁମେ ନାମ ନାମୀ ଅଭିନ୍ନ ବୋଲି ଜାଣିଲ, ଅପରାଧ ପୂର୍ଣ୍ଣ, ଇଣ୍ଟରମିଡିଏଟ୍ ଷ୍ଟେଜ୍ରେ ଡେଞ୍ଜର ଷ୍ଟେଜ୍ରେ ନାମାବାସରୁ ଶୁଦ୍ଧ ନାମ ଯିବା ପାଇଁ ସେଠି ପ୍ରଚୁର ସାଧୁସଙ୍ଗ ଦରକାର ବା ଅତି ସତର୍କରେ ସାଧୁସଙ୍ଗ କରିବାକୁ ପଡ଼ିବ। କାହିଁକି ନାମା ଷ୍ଟେଜରେ ସେ ଲେଖିଲା କବୁ 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 ନାମାଭାସ ସଦା ନାମ ଅପରା ଏଇ ତ ଜାନିଏ ଭାଇ ଭଜନର ବାଦ। କେତେବେଳେ କେତେବେଳେ ନାମାଭାସ ଟିକେ ଆସୁଛି, ନାମାଭାସ ନ ଆସୁଛି କ'ଣ ସାଙ୍କେତ୍ୟ ପାରିହାସ ସ୍ତୁଭ ହେଳ କହିଲେ ଇଏ ଗୋଟେ ଛାୟା ନାମାଭାସ, ଛାୟା ନାମାଭାସ ବେଳେ ବେଳେ ଆସୁଛି। ନହେଲେ ଭଗବାନ ଯଦି ନାମ ଗ୍ରହ ଟିକେ କରୁଣା ନଗରୀ ନାମ ଛାଡ଼ିଦେବ ନା ଗୋଟେ ଭକ୍ତ, ଏ ଯୋଉ ନାମାଭାସ ସ୍ଥିତିରେ ଆସିଗଲେ ବିପଦରା କ'ଣ ରହିଛି ନା ତୁମର ସବୁ କାମନା ଗୁଡ଼ାକ ପୂର୍ଣ୍ଣ ହେଇଯିବ, ଆଉ ଲାଭ ପୂଜା ପ୍ରତିଷ୍ଠା ସବୁ ମିଳିବ, ସବୁ ଯାହା ଭୌତିକର ସବୁ ପୂର୍ଣ୍ଣ ହେଇଯିବ, ଆଉ ଲାଭ ପୂଜା ପ୍ରତିଷ୍ଠାଟା ମିଳିଯିବ। ହେଲେ ତୁମେ କ'ଣ କରିବ, ତା ପଛରେ ଗୋଡ଼େଇବ। ଆଉ ସେତିକି ନୁହେଁ, ଲାଭ ପୂଜା ପ୍ରତିଷ୍ଠା ମିଳିଲା ମାନେ ସବୁ ଜିନିଷ ତ ତୁମେ ମିଳିଗଲା, ତୁମେ ଅପରାଧଟା କରିବା ପାଇଁ ବାଧ୍ୟ, ଅନ୍ୟକୁ ଆଉ ଆଉ ଦୈନ୍ୟତା ରହିବନି। ଆଉ ସେଥିପାଇଁ ନାମାଭାସ ଷ୍ଟେଜ୍ରୁ ସୁଧାନାମକୁ ଯିବା ପାଇଁ ହେଲେ ସେଇଟା ବଡ଼ ବଡ଼ ଇଣ୍ଟରମିଡ଼ିଏଟ୍ ଷ୍ଟେଜ୍ରୁ ସେ ନାମ ସେତେବେଳେ ସାଧୁସଙ୍ଗଟା ବହୁତ ଆବଶ୍ୟକ। ଏଇଟା ଅପରାଧ ନ କରିକି ସାଧୁସଙ୍ଗରେ ଯଦି ରହିଲା ଯେ ନାମ ସ୍ଥିତି ପ୍ରାପ୍ତ ହେଇଥିବ, ଆଉ ଆମେ ତ ନାମାଭାସ ଆଟଲିଷ୍ଟ ନାମାଭାସ ସ୍ଥିତି ଗଲେ ଜଣେ ବୁଝିପାରିବ ଯେ ନା ପ୍ରଭୁ ଏମିତି ସମର୍ଥ ବୋଲି, ନହେଲେ ତ ବୁଝିବନି କିଛି। ଯେମିତି ଆମେ ଆମେ ଯେତେବେଳେ ସବୁ ଗୁରୁଦେବ ସବୁ ପ୍ରଶ୍ନ କରୁ, ଗୁରୁଦେବ ଗୋଟିଏ କଥା ଗଲେ କହିବେ ନାମକର ବ୍ରତ, ତୁମେ କୌଣସି ପିଲାଙ୍କ ଏଇ ଜିନିଷଟା କୁହ ସେ ବିରକ୍ତ ହେଇଯିବ, କ'ଣ କିଛି ହବ ନାହିଁ ଯାହା କହିବେ ନା ନାମକର। ବର୍ତ୍ତମାନ ଆମେ ଡିଫରେଣ୍ଟ ୱେ ଚାହୁଁଛେ, ଆମର ଯେହେତୁ ଗୋଟେ ସିଧା ନାମ ପ୍ରଭୁଙ୍କ ପ୍ରତି ବିଶ୍ୱାସ, ଆମେ ସ୍ପିରିଚୁଆଲ ବର୍ତ୍ତମାନ ସ୍ପିରିଚୁଆଲଟା କେମିତି ପ୍ରିଚିଂ କରିବାକୁ ପଡ଼ୁଛି, ଆଧ୍ୟାତ୍ମିକ ଜିନିଷଟାକୁ ପରମାର୍ଥ ଜିନିଷ ଜଣକୁ କେମିତି ପ୍ରିଚିଂ କରିବାକୁ ପଡ଼ୁଛି, ତାର ସ୍ଥିତି ନେଇ ତାର ପାତ୍ରତା ନେଇ ତାର ଅଧିକାର ନେଇ ତୁମକୁ ବୁଲେଇ ବଙ୍କେଇ କହିବାକୁ ପଡ଼ୁଛି, କାହିଁକି ତାର ବିଶ୍ୱାସଟା ନାହିଁ। ଏଇ ଭଗବାନଙ୍କ ଦୟାରୁ ମହାପ୍ରଭୁଙ୍କର ଦୟାରୁ ଏଇଭଳି ଜିନିଷଟା ଆସୁଛି ବର୍ତ୍ତମାନ, ଡାଇରେକ୍ଟ କଥା ତୁମେ କହିପାରିବ, ଡାଇରେକ୍ଟ ଭାଗ ତୁମକୁ କହିପାରିବନି। କାରଣ ଏସବୁ ଯେମିତି ମୋ ସେଦିନ କେଉଁ ସେ ଶ୍ଳୋକଟା ପଳେଇଗଲି, କହିଥିଲା ଅଲଗା ଆଡ଼େ କଥା ପଳେଇଗଲା, ତୁମେ ଡାଇରେକ୍ଟ ଏମିତି କହିପାରିବନି। ବର୍ତ୍ତମାନ କହିଲେ ମାନେ ତୁମେ ପୁରା ସରକାର ତୁମ ଉପରେ ଷ୍ଟେପ୍ ନେଇଯାଇପାରିବ, କିମ୍ବା ଭକ୍ତମାନେ ବି ତୁମକୁ ଗୋଟେ ପାଗଳ ବୋଲି ଭାବିବେ। ସେ ଶ୍ଳୋକ କହୁଥିଲା ଏକାଦଶ ଖଣ୍ଡରୁ, ସ୍ତ୍ରୀ ପୁତ୍ର ଆପ୍ତ ସଙ୍ଗମ ସଙ୍ଗମ ପ୍ରାର୍ଥ ସଙ୍ଗମ ସଙ୍ଗମ ଅନୁଦୟ ବିହନ୍ତି ଏତେ ସ୍ୱପ୍ନ ନିଦ୍ରା ଅନୁଗଜତା। ଯଦି ସ୍ୱାମୀ ସ୍ତ୍ରୀ ଦିଜଣ ବସିକି ଶୁଣିବେ ଏ ଜିନିଷଟା, ସେ ପାଗଳ ହେଇଯିବେ, ସେ କିଏ ଆଜି କଂଗ୍ରେସ ଡିବୋଟି ଶୁଣୁଥିଲେ ପ୍ରବଚନ, ତା ସ୍ୱାମୀ ସ୍ତ୍ରୀ ଦିଜଣ ସେ ନୂଆ ନୂଆ ଭକ୍ତ ହେଇଛନ୍ତି, ତା ମାତାଜୀ ପ୍ରଭୁ କହୁଛନ୍ତି, ଇଏ ମହାରାଜ ଯାହା କହୁଛନ୍ତି ନା ଅଛି କ'ଣ ଆଉ ସଂସାରରେ, ଇଏ ଯୋଉ କହୁଛନ୍ତି ତାହା ଅଛି କ'ଣ ଆଉ ଜୀବନରେ, କିନ୍ତୁ ଭାଗବତ କହିଦେଲେ ଜଣ ଲାଗିବ ସଂସାର ଆଉ କିଛି, ଆଉ ପ୍ରକୃତ ତ କିଛି ନାହିଁ ନା, ଆମେ କିଛି ଗୋଟେ ଅଭିମାନ କରି ମହାରାଜ ଯାହା କହୁଛନ୍ତି ଅଛି କ'ଣ ତାର ଜୀବନରେ, ତା ଜୀବନ ଆଉ କିଛି ନାହିଁ ତାହେଲେ, କିନ୍ତୁ ଏଇ ପୁସ୍ତକ ନିରାଟ ସତ୍ୟ କଥାଟା ନା, କିନ୍ତୁ ସତ୍ୟକ ଜିନିଷ ହେଲେ ବି ବ୍ୟବହାର ଜିନିଷକୁ ଛାଡ଼ିପାରିବେ ନାହିଁ, ସେଥିପାଇଁ ଶାସ୍ତ୍ର ବି ସାହାଯ୍ୟ କରୁଛନ୍ତି। ଠିକ୍ ଅଛି, ସ୍ତ୍ରୀ ପୁତ୍ର ସ୍ୱାମୀ ସ୍ତ୍ରୀ ଦିଜଣ ବସିଥିବେ, ଦିଜଣ ବସିକି ଶୁଣିବେ ପ୍ରବଚନଟାକୁ, ଭଗବାନ ଉଦ୍ଧବ କହୁଛନ୍ତି ସଂସାର ବଡ଼ ଶ୍ରେଷ୍ଠ ପ୍ରେମୀ ଭକ୍ତ କହୁଛନ୍ତି, ସ୍ତ୍ରୀ ପୁତ୍ର ଆପ୍ତ ଆପ୍ତ ମାନେ ପରିଜନ ସଙ୍ଗମମ ଏମାନଙ୍କ ସହିତ ଯେଉଁ ମିଳାମିଶା ବା ସହବାସ ଯେଉଁ ଏକ ସାଙ୍ଗରେ ବାସ କରୁଛେ, ସଙ୍ଗମମ ପାର୍ଥ ସଙ୍ଗମ ପାନ୍ଥ ସଙ୍ଗମ, ଯେମିତି ପାନ୍ଥ ପାନ୍ଥଶାଳାରେ ଯେମିତି ଭେଟନ୍ତି ଲୋକ ଏଇ ଗେଷ୍ଟ ହାଉସରେ, ମୁଁ ଯେଉଁଟା ଧର୍ମଶାଳା ଧର୍ମଶାଳାରେ ଦେଖା ହେଲେ କ'ଣ କୁଆଡ଼େ ଆସିଛ କି ନା ପଟାମଣ୍ଡରୁ, ତୁମେ କୁଆଡ଼େ ଆଉ ସକାଳ ହେଲା ବେଳକୁ ତା ରାସ୍ତାରେ ଆସିବେ ତୁମ ରାସ୍ତାରେ ଆସିବେ, କୁହନ୍ତିନି କ'ଣ କାଶିଆ ରାସ୍ତାରେ କାଶିଆ କପିଳା ରାସ୍ତାରେ କପିଳା, ପାନ୍ଥଶାଳା ରହିଲେ ଲୋକଙ୍କର କ'ଣ ଅଛି, ପାନ୍ଥଶାଳାରେ ଦୁଇ ଦିନର ପ୍ରତୀକ ଆଉ ଗୁରୁଦେବ ଦଳ ମୁଁ ପ୍ରଥମେ ଯେତେବେଳେ ମୁଁ ରହିଲି କେବଳ ଏଇ ପ୍ରବଚନଟା ଶୁଣିକି, କାରଣ ସେତେବେଳେ ମୋର ଇଚ୍ଛା ଥିଲା ମୁଁ ପଡ଼ିଯିବି, କାରଣ ମୁଁ ଆମେ ପ୍ରଥମ ସବୁ ଡିସିପ୍ଲିନ ଶିଖିକି ଆସିଥିଲି, ଶୃଙ୍ଖଳା ଆମେ ଯୋଉଠି ଯିବୁ ଶୃଙ୍ଖଳାଟା ଦେଖିବୁ, ଆଉ ମୁଁ ଆସି ମାର୍କ କରିକି ଧରିଦେଲୁ, ଆରେ ଏମାନେ ସବୁ ସାଧୁଛନ୍ତି ଏମିତି କ'ଣ ସବୁ ଡେଲି ଶୁଣିଲାନି, ଆମ ପୂର୍ବ ଯେଉଁ ସଂସ୍ଥାରେ ଥିଲୁ ଭାରି ଡିସିପ୍ଲିନ। ଗୁରୁଦେବ ଏଇ ପାନ୍ଥଶାଳାର କଥା କହୁଥିଲେ, ଆଉ ସେ କଥାରେ ଯୋଉ ତେଜିଆନ ଯୋଉ ଜିନିଷଟା ଥିଲା ଗୁରୁଦେବ ବହୁବାର ସେ କଥା କହିଛନ୍ତି, କିନ୍ତୁ ସେଇ ଜିନିଷଟା ମୋତେ ଏମିତି ଲାଗିଥିଲା ଜୀବନରେ, ମୁଁ ସାଙ୍ଗେ ସାଙ୍ଗେ ଆରେ ଏ ବାବା ଯାହା କହୁଛନ୍ତି ସବୁ ସତ, ଆଉ ସେତେବେଳେ ବେଶୀ ଗୁରୁଦେବ ତତ୍ତ୍ୱ କଥା କିଛି କହିନଥିଲେ, କେବଳ ଏଇ କଥା କହିଛି ଯୋଉ ଦୁଇଟା ଟ୍ରେନ୍ ଆସୁଛି ଗୋଟେ ଅପ୍ ଟ୍ରେନ୍ ଗୋଟେ ଡାଉନ୍ ଟ୍ରେନ୍, ଦୁଇ ଜଣ ଓହ୍ଲେଇ ପଡ଼ୁଛନ୍ତି ଦୁଇ ଜଣ ଆଲିଙ୍ଗନ କରୁଛନ୍ତି ହୁଇସିଲ୍ ବାଜିଗଲା, ଗାଡ଼ି ଟ୍ରେନ୍ ଛାଡ଼ିଦେଇଛି, ସେଇଟା କହିକି ଏଭଳି ମାନେ ଗୁରୁଦେବଙ୍କର ସବୁ ପରମାର୍ଥରେ ଯେଉଁମାନେ ସିଦ୍ଧି ଲାଭ କରିଛନ୍ତି ତାଙ୍କର ଭାଷାରେ ବାଗଦେବୀ ସରସ୍ୱତୀ ତ ସାଧାରଣ ଲୋକଙ୍କର ବାଘରେ ବସନ୍ତି, ସେଠି ଶବ୍ଦ ବ୍ରହ୍ମ ବସନ୍ତି ସାଧାରଣ ଲୋକଙ୍କର ବାଘରେ, ବା ଯେଉଁମାନେ ପଣ୍ଡିତ ଜ୍ଞାନୀ ବୃହସ୍ପତି ଉଚ୍ଚାରେ ଅଛନ୍ତି, ବୁଦ୍ଧ ତାଙ୍କର ଭଲ ସ୍ଥିତିରେ ଅଛନ୍ତି, ସେମାନଙ୍କ ଜିଭାରେ ବାଗଦେବୀ ବସନ୍ତି। ବାଗଦେବୀ ମାନେ କ'ଣ? ସରସ୍ୱତୀ ବସି ପ୍ରଚୋଦିତା ଜେନ ପୁରା ସରସ୍ୱତୀ ଭାଗବତର ସ୍ତୁତି କରୁଛନ୍ତି ସୁଖଦେବ, ଇ ବାଗଦେବୀ ବସିଯାନ୍ତି। ପାଲାକାର ମାନେ ସବୁ ଆଗେ ବନ୍ଦନା କରିବେ ନା ବାଗଦେବୀଙ୍କର, ଆଉ ସାରଳା ମାଙ୍କ କତିରେ ବେଶୀ ଭିଡ଼େ ନାହିଁ, ସେଥିପାଇଁ ପାଲାବାଲା ଯାଆନ୍ତି। ସାଧାରଣ ଲୋକଙ୍କ ତ ବାଗଦେବୀ ବସିବେ, କିନ୍ତୁ ଶୁଦ୍ଧ ଭକ୍ତଙ୍କର ଯେଉଁମାନେ ଭଗବାନଙ୍କର ମାନେ ସମ୍ପୂର୍ଣ୍ଣ ଶରଣାଗତ, ତାଙ୍କ ତାଙ୍କ ମୁଖରେ ଶୁଦ୍ଧ ବ୍ରହ୍ମ ଆସିବ, ସେଟା ଗୋଟେ ଜୀବକୁ ଉଦ୍ଧାର କରେ। କିନ୍ତୁ ପ୍ରଭୁପାଦ ଯାଇଥିଲେ ଇଂଲିଶରେ କଥା କହୁଥିଲେ, ଇଂଲିଶରେ ଯେଉଁ କଥା କହୁଥିଲେ ସେଗୁଡ଼ା ସବୁ ଶବ୍ଦ ବ୍ରହ୍ମ, ବିଦେଶୀମାନେ ପଟାପଟ ପଟାପଟ ଟାଣିକି ପଳେଇଲେ ନା, ନାମ କିଛି ନାହିଁ। ବର୍ତ୍ତମାନ ତ ବହୁତ ଲୋକ ବହୁତ ହାୟର ଫିଲୋସଫି କହୁଛନ୍ତି, ପୁଣି ଗୋଟେ ଲୋକ କନଭିନ୍ସ କରିପାରୁନାହାନ୍ତି ପ୍ରପସ୍ତି ସମୟରେ, କାହିଁକି ନା ଶୁଦ୍ଧ ସମର୍ପିତ ଆତ୍ମା ନା ଶବ୍ଦ ବ୍ରହ୍ମ। ଗୁରୁଦେବ ଏଇ ସଙ୍ଗମ ଶବ୍ଦଟା ମୋର ମନ ପଡ଼ିଲା, ପାନ୍ଥ ସଙ୍ଗମ ସ୍ତ୍ରୀପତ୍ର ଆପ୍ତ ସଙ୍ଗମ ସଙ୍ଗମମ ପାନ୍ଥ ସଙ୍ଗମମ ଅନୁଦେୟ ବିୟନ୍ତି ଏତେ ସ୍ୱପ୍ନ ନିଦ୍ରା ଅନୁଗତା। ସ୍ୱାମୀ ସ୍ତ୍ରୀ ଦିନ ବସିବେ, ତୁମେ ଭାଗବତରେ ପ୍ରବଚନଟା ଦବ, ତୁମ ବାଡ଼େ ଆଜିକାଲି ଯୁଗରେ ତୁମେ ପିଟିବେ ନା, କହିବେ ପାଗଳଟା ଭାଗବତ ଭୁଲ, ଭକ୍ତଙ୍କୁ କହିଲେ ଭକ୍ତ ଡିଷ୍ଟର୍ବ ହେଇଯିବେ ଆଉ। କାରଣ ଏଟା ସମ୍ପୂର୍ଣ୍ଣ ଶରଣାଗତିର ପଥ, ଏଟା ଆମେ ଶରଣ ଆମେ ତ ତିଳକ ମାରୁଛେ ଭଗବାନଙ୍କର ନାମ ଭଜନ କରୁଛେ, ଆମେ ଗୋଟେ ଅଲଗା ଜୀବନକୁ ଚାଲି ଆସିଲେ, ଆମେ ଗୋଟେ ଅଲଗା ଜୀବନକୁ ପଳେଇ ଆସିଲେ, ଆମ ଜୀବନଟା ଆଉ ଆମର ନୁହେଁ, ସଂସାରର ନୁହେଁ, ଆମେ ଆଉ କାହାର ନୁହଁ, ଆମେ କୃଷ୍ଣଙ୍କର ହେଇଗଲେ, ଗୋଟେ ଅଲଗା ଜୀବନ ହେଇଗଲା ନା। ଝିଅଟା ତାର ଘରେ ଥିଲା, ସେଠି ଅଳି କରୁଥିଲା, ତାର ଜୀବନଟା ଯାହା ଥିଲା ସେ କ'ଣ ବିବାହ ହେଲେ ସେ କରିବ? ଆଉ ତୁମେ ତୁମ ଲାଇଫଟା ତୁମେ ଦେଖୁନା, ଆଉ ତୁମେ ପୁଣି ଆଉ ଜୀବନଟାକୁ ତୁମେ ଚେଞ୍ଜ କରୁଛ, ତୁମ ଘରେ ଯେମିତି ଖାଇବି କରୁଥିଲ ଆଉ ଚାକିରି କଲେ ଚଳିବ, ଘରେ ଯାଇକି ହୁମା ଦମା କରୁଛ, ଏଇଟା ନାହିଁ ସେଇଟା ନାହିଁ, ଏଇଟା ଆଣ ସେଇଟା ଆଣ, ହୋଟେଲକୁ ଗଲେ କାନ ନାକ ମୁଢ଼ିକି ଚା କପେ ଖାଇବ, 10 ଟଙ୍କା ଦେଇକି ଆସିବ, ଭଲ କହିବେ ମୁଁ ପଇସା ଦେବିନି ବୋଲି କିଛି ନାହିଁ। ତୁମେ ବି ଜୀବନର ଜୀବନ ଜିନିଷଟାକୁ ପରିବର୍ତ୍ତନ କରୁଛ ସ୍ଥିତି ହିସାବରେ, ସେଭଳିଆ ଭକ୍ତି ଜୀବନକୁ ଆସିଗଲେ ଏଟା ଅଲଗା ଜୀବନ, ଏଟା ଗୋଟେ ଅଲଗା ଜୀବନ, ଏଟା ସମର୍ପିତ ଜୀବନ, ତୁମେ ନୁହେଁ ଆମର ନୁହେଁ ତ ଆମେ ସେ ଲେଖିଲିନି, ତୁମାର ଚରଣ କରିନୁ ବରଣ ଆମର ନୁହେଁ ତ ଆମେ ଇଷ୍ଟେଜ, ଏଇଟା ଏଇଟା ହଉଛି ଭକ୍ତି, ବହୁତ ହାୟର ଜିନିଷଟା ନା। ମୁଁ ତୁମର ଚରଣଟାକୁ ବରଣ କରିଦେଲି, ଆଉ ମୁଁ ମୋ ନିଜର ନୁହେଁ। ଭାଗ ତତ୍ତ୍ୱ ହିସାବରେ ସାଂଖ୍ୟ ଦର୍ଶନ ହିସାବରେ ତ ଏଇ ସଂସାରରେ ଜୀବ ଯାହା କରୁଛି କିଛି ଆତ୍ମାର ସହିତ କିଛି ସମ୍ପର୍କ, ସାଂଖ୍ୟରେ ଭଗବାନ କପଟଦେବୀ କହିଦେଉଛନ୍ତି ସ୍ପଷ୍ଟ, ଆତ୍ମାର କେତେ କ'ଣ ଅଛି, ଏ ସୁଖ ଦୁଃଖ ଏସବୁ ସ୍ୱପ୍ନ କିଛି ନୁହେଁ। କିନ୍ତୁ ତୁମେ ତା କହିପାରିବନି ଗୋଟେ ଲୋକ, ବର୍ତ୍ତମାନ ଯେଉଁ ସ୍ଥିତି ସ୍ତ୍ରୀ ପୁତ୍ର ଆପ୍ତ ପରିଜନ ସଙ୍ଗମ ସଙ୍ଗମ ଏମାନଙ୍କ ସହିତ ସହବାସ ସଙ୍ଗମମ ପାନ୍ଥ ସଙ୍ଗମ ପାନ୍ଥଶାଳାରେ, କାହିଁକି ପାନ୍ଥଶାଳାରେ ନା ଅନୁଦେୟ ବିୟନ୍ତି ଏତେ, ସବୁ ଦେହରେ ଏଇଟା ଅଛି ସ୍ୱପ୍ନ ନିଦ୍ରା ଅନୁଗଜତା, ନିଦ୍ରା ଅନୁଗ ସ୍ୱପ୍ନ ଯେମିତି ଦେଖେ, ନିଦ୍ରା ଅନୁଗ ମାନେ ଯେ ନିଦାର ନିଦର ରହିଛି ସେ ସ୍ୱପ୍ନ ଗୋଟେ ଦେଖିଲା କଣ। ସେ ମନୋବଧ ଚୌଧୁରୀ ସାର୍ ଲେଖିଲେ ନା ଲେଖିଛନ୍ତି ଭୁଲି ଯାଉଛି, ସ୍ୱପ୍ନ ଶବ୍ଦରେ ଗୋଟେ ଲେଖିଛି, ଅନୁଦେୟ ବିୟନ୍ତି ଏତେ ସ୍ୱପ୍ନ ନିଦ୍ରା ଅନୁଗଜଥା, ସବୁ ଦେହରେ ଏଭଳିଆ ଯାଇଛି, ଏଟା କଣ ନା ସ୍ୱପ୍ନ ନିଦ୍ରା ଅନୁଗ, ନିଦ୍ରାର ଅନୁଗ ଯେ ସେ ସ୍ୱପ୍ନ ଗୋଟେ ଦେଖୁଛି, ସେ ସ୍ୱପ୍ନର କଣ ମୂଲ୍ୟ ଅଛି ତାହେଲେ, ଏ ସ୍ୱପ୍ନଟା କାହାକୁ ଆଗଲା ବର୍ତ୍ତମାନ, ସ୍ତ୍ରୀ ପୁତ୍ର ଆପ୍ତ ସଙ୍ଗମମ ଏସବୁ ସ୍ୱପ୍ନ କୁହା, ତୁମେ ପ୍ରଭୁଟା ଦେବ, ମାଡ଼ ଖାଇକି ଆସିବ ବର୍ତ୍ତମାନ ଦୁନିଆରେ, ଇଏ ମାଡ଼ ଖାଇକି ଆସିବ ବର୍ତ୍ତମାନ, ବର୍ତ୍ତମାନ ସେ ସେ ସମୟ ନାହିଁ, ସେ ପଥକୁ ଆସିବା ପାଇଁ ବହୁତ ସ୍ୱୀକୃତିମାନ ଲୋକ ଦରକାର, ଆଉ ଏ ଷ୍ଟେଜ୍ରେ ହିଁ ଜଣଙ୍କର ନାମ ହୁଏ, ପୂର୍ଣ୍ଣ ଶରଣାଗତ ନହେଲେ ନାମ ପ୍ରଭୁଙ୍କର ଆମେ କିଛି ଉପଲବ୍ଧି କରିବା, ତା ମାନେ ନୁହେଁ ଯେ ଭଗବାନ କେବଳ ପୂର୍ଣ୍ଣ ଶରଣାଗତଙ୍କୁ ନାମ ପ୍ରଭୁ କୃପା କରି ଅନ୍ୟମାନଙ୍କୁ କରିବେ, ନା ନା, ଯାହାର ଯେଉଁ ଅଭିଳାଷ ଯାହାର ଯେଉଁ ପାତ୍ରତା, ସେ ପାତ୍ରତା ହିସାବରେ ଯିଏ ଯେମିତି ନାମ କରେ ତାକୁ ସେମିତି ନାମ ପ୍ରଭୁ ଫଳ ଦେବେ। ଏ ଶକ୍ତି ବା ଏ ଯେଉଁ ଭଗବତ ପ୍ରକାଶଟା, ଏ ଯେଉଁ ଭଗବତ ବସ୍ତୁର ଯେଉଁ ପ୍ରକାଶ୍ୟ ବା ତାଙ୍କର ଯେଉଁ ସ୍ୱରୂପ ଉପଲବ୍ଧି ହବ, ସେଟା କେବଳ ଏ ସ୍ଥିତିରେ ସମ୍ପୂର୍ଣ୍ଣ ଶରଣାଗତ ନହେଲେ ହେଇପାରିବନି। କୃଷ୍ଣ ଗୋଟିଏ ବାକ୍ୟ କହିଦେଇ ଚାଲିଗଲେ ସେଇଟା ସବୁଆଡ଼େ ଲାଗିଲେ ଯାଇକି କାମ ସିଝି ହବ, ନହେଲେ ହବନି। ତେଣୁ ଗୋଟେ ଜିନିଷଟା କ'ଣ, ରୋଷେଇ କରୁଛ, ରୋଷେଇ କରୁଛ, ସବୁ କର, ଗ୍ୟାସରେ ଚୁଲିଟା, ଗ୍ୟାସଟାରେ ବସେଇଦେବ ହାଣ୍ଡିଟା, ପରିବାଟା ଅଣିଆ କରିଦେବ, ସବୁ ସବୁ କରିଦେବ, ସବୁ କରି ତେଲ ପକେଇବ, ଲୁଣ ପକେଇବ, ମସଲା ପକେଇବ, ସବୁ କରିବ, କିନ୍ତୁ ଗ୍ୟାସଟା ଦେବନି, ଫାୟାରଟା ଦେବନି, ସେ କିଛି ହେଇପାରିବନି। ଗୋଟିଏ ଜିନିଷ ଅଗ୍ନି, ସ୍ୱାଦ ଅସ୍ୱାଦ ଛାଡ଼, ଅଗ୍ନିଟା ଦରକାର ସିଦ୍ଧ ହବା ପାଇଁ। ଯଦି ପରମାର୍ଥରେ କିଛି ସିଦ୍ଧ କରିବା ପାଇଁ ତୁମେ ଚାହୁଁଛ, ଇଏ ଗୋଟିଏ ଫାୟାର, ଗୋଟିଏ ଜିନିଷ ସର୍ବଧର୍ମାନ ପରିତ୍ୟଜ୍ୟ, ସେ ଷ୍ଟେଜ୍ ନ ଆଇଲା ପର୍ଯ୍ୟନ୍ତ ଆଉ କିଛି, ଯେତେ ପନିପରିବା ଭଲ ମନ୍ଦ କରିଥିବା, ଏଇ ଯୋଉ ଶୁଦ୍ଧ ଭକ୍ତି କଥାଟା ଆମେ ଆମେ ଆଲୋଚନା କରୁଛୁ, ତା ମାନେ ସବୁ ବ୍ୟର୍ଥ ହେଇଯିବ, ଏସବୁ ଜିନିଷ ନେଗେଟିଭ ସେମିତି କେବେ ଚିନ୍ତା କରିବା ଉଚିତ ନୁହେଁ। ଆମେ ଶୁଦ୍ଧ ଭକ୍ତି କଥା, ଯେ ଆମେ ଯେପର୍ଯ୍ୟନ୍ତ ଏଇ ସମୟ ଆସିବା, ନାମ ନାମ ପ୍ରଭୁ କ'ଣ, ଗୁରୁ କ'ଣ, ବୈଷ୍ଣବମାନେ କ'ଣ, ଭଗବାନଙ୍କର କରୁଣା କ'ଣ, ଭାଗବତଙ୍କୁ କ'ଣ, ଶ୍ରୀବିଗ୍ରହ କ'ଣ, ପ୍ରକାଶିତ ହେଇପାରିବେ ହେଇପାରିବେ। ସେଥିପାଇଁ ପଣ୍ଡିତ ସଭାରେ ଯୋଉ ବସିଥିଲେ, ହରିଦାସଙ୍କର ନା ରଘୁନାଥ ପଣ୍ଡିତଙ୍କର, ତାଙ୍କ ବାପାଙ୍କ ସଭାରେ ବସିଥିଲେ ନା ହରିଦାସ ବସିଥିଲେ, ତାଙ୍କ ପଣ୍ଡିତ ବସିଥିଲେ, ହରିଦାସ କହିଦେଲେ ପାପ ନାମର ମହିମା କହିଦେଲେ, ଗୋଟିଏ ନାମରେ ଏତେ ଶକ୍ତି ରହିଛି ସମସ୍ତ ପାପର ପ୍ରାଶ୍ଚିତ ହେଇଯିବ। ସେ ପଣ୍ଡିତ ଯୁକ୍ତି କରିବେ, ଆରେ ଶାସ୍ତ୍ର ବେଦ ତ କହିଛି ଏତେ ପ୍ରକାର ପ୍ରାଶ୍ଚିତ କଥା, ତୁମେ କ'ଣ ଗୋଟେ ନାମ କଥା କହିଦେଉଛ, ଆଉ ଯଦି ଏଟା ନ ହୁଏ ପ୍ରତିବାଦ ତୁମେ ନ କରିପାର, ତୁମ ନାକଟାକୁ ମୁଁ କାଟିଦେବି, ସେ କଥା କହିଦେଲେ। କେତେ ଜ୍ଞାନୀ ଗୁଡ଼େ ଲୋକ, ଆରେ ବର୍ତ୍ତମାନର ପଣ୍ଡିତ ସେ ନୁହନ୍ତି, ସେମାନେ ସବୁ ସେଇ ସମୟର ପଣ୍ଡିତ, ଆଉ ସେମାନଙ୍କୁ କିଏ ବରଣ କରୁଥିଲେ, ସେ ଯେ ପଣ୍ଡିତାମଗିରି କରୁଥିଲେ, ସେ କାହା ଘରକୁ ଆସୁଥିଲେ, ରଘୁନାଥ ଗୋସ୍ୱାମୀଙ୍କ ଘରକୁ, ତାଙ୍କର କ'ଣ ଶାସ୍ତ୍ର ଜ୍ଞାନ ନଥିଲା ନା କ'ଣ ଭାବୁଛ? ପୁରୁଣା ପଣ୍ଡିତ ମାନେ ବହୁତ ପୁରାଣ, ଏ ଯୋଉ ଆଜିକାଲି ମୁଁ ଏ ବ୍ରାହ୍ମଣ ମାନଙ୍କ କଥା ମୁଁ ଜାଣିନି, ପୁରୁଣାରେ ଯୋଉ ଶୁଥିଲେ ସେ ସବୁ ପୁରାଣ ପଢ଼ିଥିଲେ, ପୁରାଣ ପୁରାଣ ଯାହା ପଚାରିଦେବ ସେ ଡଗଡ଼ ହେଇ ସବୁ କହିଦେବେ। ପଣ୍ଡିତ ଯଦି ଗୋଟେ ଜଣେ ବସିଗଲା ପାଲାବାଲାକୁ ସେ ଝାଳ ବୋହିଦେବ, ତାକୁ ଡରିବେ ସବୁ, ପାଲାବାଲା ଆସିବେ, ଆଉ ଯଦି ଆସିବେ ଆଗେ ତାକୁ କହିକି ଆସିବେ, ଭାଇ ତ ପ୍ରଶ୍ନ ପଚାରିବୁନୁ, ଯେଉଁମାନେ ଜାଣିଛନ୍ତି ଗାଁର ପଣ୍ଡିତ ଅଛନ୍ତି, ନାଇଁ ଆଗେ ତାଙ୍କୁ ଭେଟି ଦେଇ ଆସିବେ ପାଲାପୁରୁ, ଭାଇ କିଛି ପଚାରିବେନି, ମୁଁ ନୂଆ ନୂଆ ଶିଖୁଛି, ନା ଝାଳ ବୋହିଦେବେ, ଏମିତି ଏମିତି ପ୍ରଶ୍ନ ପଚାରିବେ, ଏ ପୁରାଣରେ ଏହା ଅଛି, ଶିବ ପୁରାଣରେ ଏହା, ଏ ପୁରାଣରେ ଏହା, ଏ ପୁରାଣରେ ଏହା, ସବୁ ପଢ଼ିକି ସବୁ ଜାଣିଛନ୍ତି। ଭାଇ ଜାଣିଲେ କ'ଣ, ଏଟା ସ୍ମରଣ ଜିନିଷଟା ପରମାର୍ଥ, ଆମର ହିଁ ବର୍ତ୍ତମାନ ପ୍ରଥମେ ସେୟା, କିନ୍ତୁ ଏତିକି ମନେ ରଖିବାକୁ ପଡ଼ିବ, ଯେହେତୁ ଆମେ ସ୍ପିରିଚୁଆଲ ଭାଗବତ ପଢ଼ୁଛେ, ଭଗବାନଙ୍କ କଥା କହୁଛେ, ନିଶ୍ଚିତ କିଛି ସ୍ୱୀକୃତି ମିଳିବ। କିନ୍ତୁ ଭକ୍ତି, ଶୁଦ୍ଧ ଭକ୍ତି ପ୍ରାପ୍ତ ଭାଗ ହେଲେ ଆମକୁ ଯେମିତି ଯାହା କୁହାହେଲା, ସବୁ ତୁମେ ବନେଇ ଦିଅ, କାଜୁ କାଜୁ ପେଷ୍ଟ କରିଦେଲ, ପନିର କାଟିକି ରଖିଦେଲ, ସେ ସବୁ କ'ଣ ପେପ୍ସିକମ୍ କ'ଣ କ'ଣ ପକେଇକି ତୁମେ ସବଜି କରୁଛ, ଯାହା କର ବାବା, ଅଗ୍ନିଟା ଦରକାର, ଅଗ୍ନି ନହେଲେ କିଛି ସିଦ୍ଧ ହେଇପାରିବନି, କି କିଛି ହେଇପାରିବନି। ସେଭଳି ତୁମେ ଯେତେ ପରମାର୍ଥ ଜିନିଷରେ ଯାଅ, ଶରଣାଗତି ପଥକୁ ନ ଗଲେ, ସେଥିପାଇଁ ସେ ଲେଖିଦେଲେ ଗୋଟିଏ ପଦରେ, ସେ ସବୁ ଛିଡ଼େଇ ଦେଲେ, ଶ୍ରୀକୃଷ୍ଣ ଚୈତନ୍ୟ ପ୍ରଭୁ ଯିବେ ଦୟା କରି ସୁପାର୍ଶ୍ୱଦ ଶିବ ଧାମ ସହ ଅବତରି, ଅତ୍ୟନ୍ତ ଦୁର୍ଲଭ ପ୍ରେମ କରିବାରେ ଦାନ ଶିଖାଏ ଶରଣାଗତି ଭକତ୍ୟର। ଗୋଟିଏ ଜିନିଷରେ ସେ ସବୁକୁ ରଖିଦେଇ ଚାଲିଗଲେ, ମହାପ୍ରଭୁଙ୍କର ପ୍ରାଧାନ୍ୟତା କାହିଁକି, କାହିଁକି ଆମେ ମହାପ୍ରଭୁଙ୍କୁ ମାନିବାକୁ ଯିବୁ, ଯଦି ଜଣେ ପ୍ରଶ୍ନ କରିବ, କାହିଁକି କୃଷ୍ଣଙ୍କୁ, ଭଗବାନ କୃଷ୍ଣ, ସେ ତ ନିଜେ କୃଷ୍ଣ, କୃଷ୍ଣ ସବୁ ଶାସ୍ତ୍ର, ଯଦି କୁହାଯିବ ମହାପ୍ରଭୁଙ୍କର ପ୍ରାମାଣିକତା ନୁହେଁ, ମହାପ୍ରଭୁ କ'ଣ କହିଛନ୍ତି, ମହାପ୍ରଭୁଙ୍କର କ'ଣ ଶାସ୍ତ୍ର ଅଛି, ମହାପ୍ରଭୁ ଶାସ୍ତ୍ର କହିନାହାନ୍ତି, ମହାପ୍ରଭୁ ଶାସ୍ତ୍ରର ସାର ଜିନିଷକୁ 8ଟି ଶ୍ଳୋକ ଲେଖିଦେଇଗଲେ, ଆଉ କିଛି କହିନାହାନ୍ତି। ମହାପ୍ରଭୁଙ୍କର ଚୈତନ୍ୟଚେତନାମୃତକୁ ଆମେ ମାନୁଛେ ନା, ଆଉ ଅଲଗା ସମ୍ପ୍ରଦାୟ ଲୋକ ମାନି, ସେ ମାନିବେନି ଗ୍ରନ୍ଥର ହିସାବରେ, ଅଲଗା କେଉଁ ସମ୍ପ୍ରଦାୟ ହେବ, ମାୟାବାଦୀ ସେ ଗୀତ କିନ୍ତୁ ସମସ୍ତେ ମାନିବେ, ମହାପ୍ରଭୁ ସେ ମାନିପାରନ୍ତି ନ ମାନିପାରନ୍ତି, ତାକୁ ଚୈତନ୍ୟତା ଚୈତନ୍ୟ ଭାଗବତ ସେ ଜଣେ ମହାପୁରୁଷଙ୍କର, ତାଙ୍କର କିଏ ଲେଖିଦେଇଥିବ ଏମିତି କହିବେ, ମହାପ୍ରଭୁଙ୍କୁ ଆମେ କାହିଁକି ଏତେ ପ୍ରାଧାନ୍ୟ ଦଉଛେ, କାରଣ କୃଷ୍ଣଙ୍କର, ସେ ଗୁରୁଦେବ କୁହନ୍ତି କୃଷ୍ଣ ହେଲେ ଥିଓରିଟିକାଲ ସ୍ପିକର, ସ୍ପିକର ସେ କହିଦେଇକି ଗଲେ, ଶ୍ରୀକୃଷ୍ଣ ସେ ଯୋଉଟା କହିଦେଇକି ଗଲେ ବହୁତ, ଯେମିତି କହିଦେଲେ ସର୍ବଧର୍ମାନ ପରିତ୍ୟଜ୍ୟ, ଜଣେ ସବୁ ଧର୍ମ ଛାଡ଼ିବାକୁ ହେଲେ ତାର ପ୍ରେମଟା ଥିବା ଦରକାର ନା, ଆଉ ପ୍ରେମ ସବୁ ଧର୍ମ ଛାଡ଼ିପାରିବେନି, ଆଉ ସେ ପ୍ରେମଟା ପଟେ ଯିବ ପାଇବ କେମିତି, ସେ ରାସ୍ତାଟା କିଏ ଦେଖେଇଲେ, କୃଷ୍ଣ ଦେଖେଇ ଯାଇନାହାନ୍ତି, କହିଦେଇକି ଚାଲିବେ, ଇଏ ଦେଖେଇ ଦଉଛନ୍ତି ଏରା। ସେଥିପାଇଁ ଯୋଉ ହାତ, ଗୁରୁଦେବ କହୁଛନ୍ତି ହାତ ଧରିକି ମହାପ୍ରଭୁ ପଢ଼ିଲା ଭଳିଆ ପଢ଼ିଛି, ହାତ ଧରିକି ପଢ଼ିବା କ'ଣ କହିଲ ଜାଣିଛ, କ'ଣ ହାତ ଧରିକି ପଢ଼େ, ଛୁଆ ଟିକେ କଥା ମନେ ନାହିଁ, ଏଇ ସିଲଟରେ ଯେତେବେଳେ ଖଡ଼ି ଧରନ୍ତି କ'ଣ କରନ୍ତି ମାଷ୍ଟର, ଛୁଆର ଆଙ୍ଗୁଠିରେ ଖଡ଼ିଟା ପୁରା ହବ, ମାଷ୍ଟର ତା ହାତଟାକୁ ଧରିବ ଆଙ୍ଗୁଠି ଚାପି, ଏମିତି ଅଲ୍ ଲାଇଫ। କୃଷ୍ଣ ଏଟା କରିବେନି, କୃଷ୍ଣ ତାଙ୍କର ଷ୍ଟାଣ୍ଡାର୍ଡ ହେଲା ପ୍ରେମ, ବାବା ତୁମର ପ୍ରେମ ଅଛି ତ ମୋ ପାଖକୁ ଆସ, ନହେଲେ ଭାଇ ତୁମ ରାସ୍ତାରେ ତୁମେ ଧର, ସେ ଚାହିଁବେନି କାହାକୁ, ସେ କେବେ ସେ ବା ତାଙ୍କ ସେ ରହିଲେ କ'ଣ ବିଷବିଗ୍ରହ ହେଇଛି ନା, ତାଙ୍କ ସ୍ୱୟଂ ଧର୍ମ, ସେ ଚାହିଁଲେ ବି କୃପା କରିବେ କରିପାରିବେନି, ସେ ବିଷୟ ନା, ବିଷୟ ଆଶ୍ରୟ କେମିତି ହେବେ ହେଇପାରିବେ, ସେ ବିଷୟ ଆଉ ସେ କେବେ ଗ୍ରହଣ କରିବେ, ଆଉ ତାଙ୍କର ପ୍ରେମ ତାଙ୍କ ତା ତଳୁ କିଛି ଖସିବେନି। ଆମେ କାହିଁକି ରାଧାରାଣୀଙ୍କୁ ଆଉ ପ୍ରାଧାନ୍ୟ ଦଉନେ, ମାନେ ପ୍ରାଧାନ୍ୟ ମାନେ ଆମେ ମହାପ୍ରଭୁଙ୍କୁ ପ୍ରାଧାନ୍ୟ ଦଉ, ସେ ରାଧା, ସେ ରାଧା ତାଙ୍କରି ଭାବ, କିନ୍ତୁ ମହାପ୍ରଭୁ କାହିଁକି ଦଉଛେ, କେମିତି ପାଇଁ ଦଉଛେ ନା, ରାଧାରାଣୀ କୌଣସି ଅପରାଧକୁ ସହ୍ୟ କରିବେ, ତାଙ୍କର ଷ୍ଟାଣ୍ଡାର୍ଡ ପୁରା, ସେଟା କିଛି ଗୋଟେ କାମ ଗନ୍ଧ ନାହିଁ, ଦୃଷ୍ଟି ଅଲଗା ବି ନାହିଁ, କୃଷ୍ଣଙ୍କ ପ୍ରତି ତୁମର ଦୃଷ୍ଟି କିଛି ହେଇପାରିବେ, କୃଷ୍ଣ ଯେମିତି କିଞ୍ଚିତ କଷ୍ଟ ନ ପାଇବେ, କୌଣସି ରୋଷ ଅଭିମାନ କୌଣସି ଜିନିଷ ଯେମିତି। ସେଥିପାଇଁ ଚନ୍ଦ୍ରାବଳୀଙ୍କର କୁଞ୍ଜକୁ ଯୋଉ ଯାଆନ୍ତି କିଏ, କୃଷ୍ଣ ଯୋଉ ଚନ୍ଦ୍ରାବଳୀଙ୍କର କୁଞ୍ଜକୁ ଯାଆନ୍ତି, ରାଧାଙ୍କର ପ୍ରେମଟା ତାଙ୍କର ମହିମାଟା ଅଧିକା, କାହିଁକି ସେ କେତେ କଷ୍ଟ ପାଆନ୍ତି, ତା ମନେ ନୁହେଁ ଯେ ଚନ୍ଦ୍ରାବଳୀଙ୍କର ପ୍ରେମ ନାହିଁ, ସେ ନାହିଁ, ରାଧାଙ୍କର ପ୍ରେମ ତୁଳନାରେ ଚନ୍ଦ୍ରାବଳୀ ସେମିତି ନୁହନ୍ତି, କେହି ତାଙ୍କ ସହିତ ସମାନ ନୁହନ୍ତି, କିନ୍ତୁ ରାଧାରାଣୀ ବହୁତ ଦୁଃଖ ପାଆନ୍ତି, ଯଦି କୃଷ୍ଣ ଯଦି ଚନ୍ଦ୍ରାବଳୀ କୁଞ୍ଜକୁ ନ ଯାଇଥାନ୍ତେ, ତାହେଲେ ରାଧାରାଣୀଙ୍କର ଯୋଉ ମାନଭଞ୍ଜନ ଯୋଉ ମାନ, ସେ ଜିନିଷଟା କେମିତି ପ୍ରକାଶ କରିଥାନ୍ତି ଜଗତରେ କିଏ ଜାଣିଥାନ୍ତେ, କିନ୍ତୁ ସେଇ ରାଧାରାଣୀଙ୍କର ଭାବକୁ ଧରିକି ମହାପ୍ରଭୁ ଆସିଲେ, ଆଉ ସେଇ କୃଷ୍ଣଙ୍କର ଶିକ୍ଷା, କୃଷ୍ଣଙ୍କର ଶିକ୍ଷାକୁ ସେ କୃଷ୍ଣ ନିଜେ କେଉଁ ଭାବରେ ଆଇଲେ, ଆଶ୍ରୟ ଭାବରେ ମହାପ୍ରଭୁ ରୂପରେ ଆଇଲେ। ଏଠି ଗୋଟେ ବିଶେଷ ବିଶେଷ ଜିନିଷଟା କ'ଣ ରହିଛି, ସେଟା ହେଲା ମାଧୁର୍ଯ୍ୟମୟ ଲୀଳା, ଏଠି ହେଲା ଉଦାର୍ଯ୍ୟମୟ ଲୀଳା, ଏଠି ଉଦାରତା ରହିଛି, ଅପରାଧକୁ ଧରୁନାହାନ୍ତି, ହାତ ଧରିକି ପାଠ ପଢୁଛି, ହାତ ଧରିକି ପାଠ ପଢିବ, ସେ ମା ମାନେ ସବୁ ଆଗରୁ ପଢୁଥିଲେ, ଆଜିକାଲି କ'ଣ, ଆଜିକାଲି ତ ଛୁଆଟା ଧରି ପକେଇଲେଣି ନିଜେ କଲମ, ଛୁଆଟା ନିଜେ ପଢି ଦଉଛନ୍ତି, ଆଜିକାଲି ହାତ କ'ଣ ହାତରେ ଲେଖୁଛନ୍ତି କ'ଣ, ମୁଁ କହିପାରିବି, ଛୁଆମାନେ ସବୁ ଜାଣିଦେଲେଣି, ସବୁ ଭାରି ଟ୍ୟାଲେଣ୍ଟ ଛୁଆ, ସେ ଗୋଟେ ମୁଁ କ'ଣ କହୁଥିଲି, ସେ ମହାପ୍ରଭୁ ତାଙ୍କ ମନ କହିଥିଲା, ମୁଁ ଥରେ ଗୋଟେ କାହାର ଗୋଟେ ସେ ଶ୍ୟାମାମଣି, ଶ୍ୟାମାମଣି ଦେବୀ ଦେ ଶ୍ୟାମାମଣି, ତାକୁ ପ୍ରଶ୍ନ ପଚାରିଥାନ୍ତି, ବହୁତ ଦିନ ତଳର କଥା, ସେ ତାର ତା ଜୀବନ ଚରିତ କହୁଥାଏ, ସେମାନେ ବହୁତ ସୁନ୍ଦର, ସେ ତାର ଭଜନ ଗୁଡ଼ିକ ସବୁ, ସେ କହିଲେ ମୁଁ ଗୋଟେ ଭଜନ ଗାଇଛି, ସେ ଗୋଟେ କେଉଁ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରୁଥିଲା, ସେତେବେଳେ କାମ ତ ଗାଇବା ପାଇଁ ସେ ଜାଣିଛି ସବୁଆଡ଼େ, 5000 ଥରରୁ ଗୋଟେ ପ୍ରଡ୍ୟୁସର ଅଧିକା ଶୁଣିଛି, ସେ ହିନ୍ଦୀ ପ୍ରଡ୍ୟୁସର, ବାଟ ଛାଡ଼ ସୁବର୍ଣ୍ଣନଗର ଯମୁନା ଯିବି ମୁଁ ଜଳ ଆଣିକି, କହିଲେ ମୁଁ ସେଟାକୁ ଗାଇଛି 5000 ଥର ଅଧିକ ଶୁଣିଛି, ମତେ କ'ଣ କହିଲା, ଏଇଟାକୁ ତୁମ ହିନ୍ଦୀର ଏହି ସ୍ୱର ତୁମେ ଗାଇବାକୁ ପଡିବ, ଆଉ ଏଇଭଳିଆ ଏଇ 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 ଭାବଟାକୁ ନେଇ ଗାଇବାକୁ ପଡିବ। ସେ ପ୍ରଡ୍ୟୁସର ଯିଏ ଅଛି, ସଙ୍ଗୀତ ଡାଇରେକ୍ଟର ନିର୍ଦ୍ଦେଶକ, ସେ କହିଲେ ଏଟା ହେଇପାରିବ ନାହିଁ, ବାଟ ଛାଡ଼ ସୁବର୍ଣ୍ଣନଗର ଯମୁନାକୁ ଯିବି ଜଳ ଆଣିକି, ଏ ଯୋଉ ଏଇଟା ଏଇ ଭାବଟା ଆସିବନି, ଏଟା ହେଇପାରିବନି ନା, କାହିଁକି ହେଇପାରିବନି ମତେ ବୁଝାଅ, ସେ 5000 ଥରରୁ ଅଧିକ ଶୁଣିଛି, ସେଠୁ ସେ ତାର ସାଧାରଣ ବିଷୟରେ କହୁଥିଲା, ମତେ ଏତେ ଗୋଟେ ଜିନିଷ ଭଲ ଲାଗିଲା, ସେ କହିଲା ମୋର 2 ଜଣ ଗୁରୁ ଥିଲେ, ମାନେ ତାଙ୍କର ଏଇ ଯୋଉ ମୁଁ ଆଶ୍ରୟ କଥାରୁ ଆଣି ପଳେଇ ଆଇଲି, ମାନେ ଗୁରୁଙ୍କର କେମିତିକା ସବୁ ଭୂମିକା, କାହିଁକି ଆମେ ଭଗବାନଙ୍କ ଠାରୁ ଗୁରୁଙ୍କୁ ମହାପ୍ରଭୁଙ୍କୁ କାହିଁକି ଏତେ ବଡ କରୁଛେ, ଆଶ୍ରୟ ଯିଏ ହେଇଗଲେ ସେ ତତ୍ଵଟା ବଡ ହବ, କାହିଁକି ସେ ଯାହା କୁହନ୍ତି ଆମକୁ ପଙ୍କିଳର ଜିନିଷରୁ ଉଦ୍ଧାର କରିକି ଆଣିବେ, ଆମେ ଯେମିତି ଚାଲିପାରିବା ସେମିତି ସେ ଚଲେଇବେ, ଭଗବାନ ସେମିତି ନୁହନ୍ତି, କାରଣ ଭଗବାନ ବିଷୟ ସେ ଆଉ ସେ ସେତେ କମି ପାରିବେନି। ସେ କହିଲେ ମୋର ଦି ଜଣ ଥିଲେ, ଆସି ଗୋଟେ ଗୀତ ଗାଇକି ବୁଝାଉଥାଏ, ଗୋଟେ ଗୀତ ଏମିତି ସିଏ ଗାଏ, ଗୋଟେ ଗୁରୁ ଆଉ ଗୋଟେ ଗୁରୁ, ସେ ସେଇ ଗୀତଟାକୁ ଅଲଗା ରକମରେ ଗାଏ। ସେ ଭଲ ଗାଏନି କିନ୍ତୁ ସେ ବହୁତ ଜିନିଷ ଜାଣିଛି। ମୋର ଗୋଟେ ପ୍ରଥମ ଗୁରୁ କହିଲା, ଦେଖ ମୁଁ ତତେ ସୂତ୍ରଟା ଧରେଇଦେଲି, ତା ନାଁ ଗୋଟେ କ'ଣ ଆଗରୁ ଥିଲା ଶ୍ୟାମାମଣି ବୋଧେ, କହିଲା ଶ୍ୟାମା ମୁଁ ତତେ ଏଇ ସୂତ୍ରଟା ଧରେଇଦେଲି କିନ୍ତୁ ତୁ ଆଉ ଯାହା ସବୁ ଯୋଡ଼ିବାକୁ ପଡ଼ିବ ନା ମୋ କଣ୍ଠଟା ଭଲ ନୁହେଁ, ତୁ ତା କତିରୁ ଶିଖିନ। ସିଏ ଯୋଉଟା କର୍ମୀ ସେ କହିଦେଲା, କହିଲା ଏଭଳି ଉଦାରତା ଗୁରୁ ଆଉ କାହାନ୍ତି, ମୋ ଏତେ ମତେ ହାର୍ଟ ଟଚ୍ କଲା ମାନେ ଦେଖ ସିଏ ଗୋଟେ ସଙ୍ଗୀତ ଗୁରୁଟା ଏତେ ବଡ, କାହିଁକି କେହି ଏମିତି କହିବେନି ତୁ ଆଉ ଗୋଟେ ଗୁରୁଙ୍କ କତିକି ଯାହା ଶିଖିଦେବୁ, ମୁଁ ତତେ ସୂତ୍ର ଧରେଇଦେଲି କିନ୍ତୁ ତା ଦେହରେ ଯାହା ଯୋଡ଼ିବାକୁ ପଡିବ, କାରଣ ଓଡ଼ିଶୀ ସଙ୍ଗୀତ ଗୁଡାକ ଚମ୍ପୁ ଛାନ୍ଦ ଗୁଡାକ ଯୋଉ ବାଟ ଚାଟ ସୁକଟ ନଗର 50ଟା ସ୍ୱର ବାହାର ଓଡ଼ିଶାରେ, ତୁମେ ମୁଁ 50ଟା ସ୍ୱର ଅଧିକ ଶୁଣିଛି। ଆଜିକାଲି ଛୁଆମାନେ ବଢିଆ ବଢିଆ ସ୍ୱର ସବୁ ବାହାର କରିଦେଉଛୁ, ହେଲେ ତତ୍ର କିଛି ମଧୁରତା ନାହିଁ, କାରଣ ସେମାନଙ୍କର ସେ ଯୋଉ ଭାବଟା ନାହିଁ। ବାଟ ଛାଡ ସୁବଟ ନଗର ଯୋଉ ଘରେ ମୋ ନଣନ୍ଦ ଅଟେ ବଡ ମନ୍ଦ, ଶାଶୁ ମୋ ଅଟୋଇ ସପତୁଣି ଆହେ ଗିରିଟେକା, ସେ ଯୋଉ ଭାଷା ବର୍ମାଳୀ ଲେଖିଛନ୍ତି, ସେ ଯୋଉ ଭାବ ଆସି ଯାହାର ଗୋଟେ ଭକ୍ତି ନାହିଁ ସେମାନେ ଟଚ୍ କେମିତି କରିବେ। ସେ ହିନ୍ଦୀ ପ୍ରଡ୍ୟୁସର୍ଟା କି ଫିଲ୍ମ ପ୍ରଡ୍ୟୁସର୍ଟା ସେ କହିଲା 5000 ଥର ଶୁଣିଛି, କହିଲା ମୋ କତିରୁ 5000ରୁ କମ୍ ଶୁଣିନି, ଯେତେବେଳେ ଆସେ କହିବ ଏଇଟା ଗା, ଯେତେବେଳେ ତାକୁ ବୋର ଲାଗେ କହିବ ଏଇଟା ଗା, ଏଇଗଲା ମୁଁ ଚାକିରି କରିଛି କଣ ଗାଇବି। ସେଠି ସେ ତା ଗୁରୁ କଥା କହୁଥାଏ, ମୋର ଗୋଟେ ଗୁରୁ ଏତେ ଏକ୍ସପର୍ଟ ଥିଲେ କିନ୍ତୁ ସବୁ ଜାଣିଛନ୍ତି କିନ୍ତୁ ତାଙ୍କ କଣ୍ଠଟା ଭଲ ନୁହେଁ, ସିଏ ମତେ କହିଦେବେ ଦେଖ ମୋ କଣ୍ଠଟା ଭଲ ନୁହେଁ, ତତେ ଶିଖେଇଦେଲି କିନ୍ତୁ ଯା ସେଠୁ ଶିଖିନି। ମୁଁ ସେଇଠୁ ଧରିଲି ଆରେ ଆମେ ଦେଖିବା ଶିକ୍ଷାଟା ସେମିତି ଥିଲା, ଆଉ ଆମ ପରମ୍ପରାଟା କେତେ, ଜଣେ ପୁରା ପ୍ରାଚୀନ କାଳର ଲୋକ ତାର କେତେ ଗୋଟେ ମର୍ଯ୍ୟାଦା ଗୋଟେ ଆଶ୍ରୟକୁ ଦଉଛି, ଗୁରୁଙ୍କୁ ଦଉଛି, ଚାହତଲଡ଼ିକୁ କହୁଛି, କହିଲା ନାଇଁ ମୋ ଗୁରୁଙ୍କର ସବୁ ଦୟା। ଏଇ ଯୋଉ ଆଶ୍ରୟ ଭାବଟାକୁ ଏଇଟା ହଉଛି ଆଶ୍ରୟ ଭାବ। ସେ ସାଙ୍ଗେ ସାଙ୍ଗେ ଆଜିକାଲି ଯିଏ ଗୋଟେ ବଡ ପାଇଯାଉଛି ଗୋଟେ ପଦବୀ ଭଲ ସଙ୍ଗୀତଙ୍ଗୀ, ଆଜ୍ଞା ଆମେ ଜଗନ୍ନାଥଙ୍କ କୃପାରୁ ଏଇଟାକୁ ଆମେ ଗ୍ରହଣ କରିବୁ, ଆମ ସମ୍ପ୍ରଦାୟରେ ଆମେ ଗ୍ରହଣ କରିବୁ, ଆମେ ଗ୍ରହଣ କରିବୁ, ଆମକୁ ଏଇଟା ସୁଖ ଦେବନି, କି ଅଲଗା ଲୋକ ଗ୍ରହଣ କରିପାରେ। ଆରେ ଜଗନ୍ନାଥ ଆମେ କେମିତି ଜାଣିଲୁ, କେହି ଜଗନ୍ନାଥଙ୍କ ଭକ୍ତ ତୁମେ ଏଇଟା ଶିଖି ତା ନାଁଟା ଆଗେଇ ନିଅ, ମାନେ ଜଗନ୍ନାଥ ଖୁସି ହେବେନି। ସେଟା ଭଣନ୍ତି ଗୁଡାକରେ ଯେତେ ଭଣନ୍ତି, ମୁଁ ଥରେ ବସି ଚିନ୍ତା କରୁଥିଲି ଭଣନ୍ତିରେ ନାଁଟା କାହିଁକି ଲେଖୁଛନ୍ତି, କାରଣ ଆଜିକାଲି ସବୁ ନାଁ ଲେଖି ଭଣନ୍ତିରେ ନାହିଁ, କହେ ସାଲବେଗହୀନ ଜାତିରେ ମୁଁ ଜଗନ ବନମାଳୀ, କହେ ବନମାଳୀ ସୁନ ଠାକୁରାଣୀ ନିରାଶ ନକର ବେଣୁ ପାଣିକି, ସେଟା ଆରମ୍ଭଟା କଣ ସେଇ ଭଜନଟା ବାଟ ଛଣ, ସେଇ ବାଟ ଛାଡ଼ ତ ବାଟ ଛାଡ଼ ସେ ଗୋଟେ ଲାଷ୍ଟ କହେ ବନମାଳୀ ସୁନ ଠାକୁରାଣୀ, କେତେ ୱାର୍ଡିଂ ଗୁଡ଼ିକ କେମିତି ଠାକୁରାଣୀ, କହେ ବନମାଳୀ ସୁନ ଠାକୁରାଣୀ ନିରାଶ ନକର ବେଣୁ ପାଣିକି, ପୁରା ସଖୀ ଭାବ, ବେଣୁ ପାଣିକି ନିରାଶ ତୁମେ କରନି। ସେ ଯୋଉ ଭାବରେ ସବୁ ଲେଖିଛନ୍ତି ଭଣତି ଗୁଡା କାହିଁକି ସେମିତି ଲେଖୁଛନ୍ତି, ସେ ପ୍ରଶ୍ନ ଆସିଲା। ତାଙ୍କ ନାଁଟା ନ ଲେଖିଲେ କୃଷ୍ଣ ଖୁସି ହେବେ, ଏଟା ସ୍ପୁରଣ ଜିନିଷ, ଇଏ ଆଜିକାଲି ଯୋଉ ଲେଖୁଛନ୍ତି ଗୀତ ଗୁଡା ତାଙ୍କ ନାଁଟା ଲେଖିଦେବେ, ସେ ନାଁଟା ଲେଖୁଛନ୍ତି ମୋତେ ଲୋକ ଜାଣିବେ, ସେଠି ଯୋଉ ଭଣତିରେ ଲେଖନ୍ତି ସେଟା ତାଙ୍କର ସଖୀ ଭାବରେ ସବୁ ଲେଖନ୍ତି, କିଏ ଦାସ୍ୟ ଭାବରେ ଲେଖିବେ, ସାଲବେଗ ଯୋଉ ଜିନିଷ ଲେଖିବେ ସବୁ ଦୈନ୍ୟ ଭାବରେ ଲେଖି, କହେ ସାଲବେଗ ହୀନ ଯା, ତାକୁ ଏଇ ପଦଟା ଭଲ ଲାଗେ, ବଢିଆ ପାଇଁ ସେ ଲେଖିନାହାନ୍ତି। ଏ ଆଶ୍ରୟ ତତ୍ତ୍ୱରେ ଗୋଟେ ସ୍ୱାଦ ରହିଛି, ସେଇଟା ହଉଛି ଭକ୍ତ ତତ୍ତ୍ୱ, ସେଇଟାକୁ ଆମର ହଉଛି ଗୌଡ଼ିଆର ଜୀବନ, ଗୌଡ଼ିଆର ଜୀବନଟା ସେୟା, ସେ ଆମ ପରମ୍ପରା ରାଧାରାଣୀ ଆମକୁ କ'ଣ ସିଧା ଗ୍ରହଣ କରିବି କେବେ ନାହିଁ, ସଖୀ ମଞ୍ଜରୀ ଗୁରୁବର୍ଗ ଆଚାର୍ଯ୍ୟବର୍ଗ ସେଠି ତାଙ୍କ ଆନୁଗତ୍ୟରେ ସବୁବେଳେ ରହିବ ଆଉ, କାରଣ ସମସ୍ତଙ୍କର କୃଷ୍ଣ କାହା ପ୍ରତି ଆସକ୍ତ, ରାଧାରାଣୀ ପ୍ରତି, ରାଧାରାଣୀ କାହା ପ୍ରତି ଆସକ୍ତ, ସଖୀ ମଞ୍ଜରୀ ମାନଙ୍କ ପ୍ରତି। ସେ ଗୋଟେ ଭଜନ ମୁଁ ଶୁଣେ ସବୁବେଳେ ମୋର ବହୁତ ପ୍ରିୟ ସେଟା ଲାଗେ, ରାଧାରାଣୀ କହୁଛନ୍ତି ମୁଁ କେମିତି ସ୍ୱର ଛାଡ଼ିବି ଥାପିରେ ତଥାପି କହ ସଖୀ, ମୁଁ କେମିତି ପ୍ରାଣଟା ଛାଡ଼ିବି, ସଖୀ ମୋତେ କହ ମୋ ପ୍ରାଣଟା କେମିତି ମୁଁ ଛାଡ଼ିବି। ଆରେ ପ୍ରାଣ ଛାଡ଼ିବା ପାଇଁ କାହାକୁ ପଚାରିବେ, ସଖୀ ପଚାରିବେ, ମାନେ ଏତେ ନିଜର କରିଦିଅନ୍ତି। ଆରେ କୃଷ୍ଣ ପ୍ରେମର ଯିଏ ସର୍ବୋଚ୍ଚ ଅବସ୍ଥାରେ ରହିଛନ୍ତି ତାଙ୍କ ଅବସ୍ଥାଟା କି ସଖୀମାନଙ୍କର ଅବସ୍ଥା ମହାଭାବ, କେହି କେହି ଯାଆନ୍ତି ମହାଭାବ ରୂଢ ମହାଭାବକୁ, ନହେଲେ ୟାଙ୍କର ତ ମାଦନାକ୍ଷ ମହାଭାବ, ଏମାନେ କଣ ବୁଝିପାରିବେ ସେଟାକୁ, କାରଣ ଏଟା ତ ତାଙ୍କର ନିଜସ୍ୱ ସମ୍ପତ୍ତି ନା, ମାଦନାକ୍ଷ ମହାଭାବଟା ହଉଛି କାହାର, ରାଧାରାଣୀଙ୍କର ନିଜସ୍ୱ ସମ୍ପତ୍ତି, କିନ୍ତୁ ସଖୀ ତାଙ୍କର ଗୋଟେ ଆଲମ୍ବନ ଭଳି, ପୁରା ଆଶ୍ରୟ ଭଳି ବିଶାଖା, ସେଥିପାଇଁ ସେ ଅଗ୍ନିଶମା ହେଇଯାଆନ୍ତି। ଏଇ ଯେଉଁ ଆଶ୍ରୟ ତତ୍ତ୍ୱଟାକୁ ଆମର ପ୍ରାଧାନ୍ୟ ଦେବା ଲୋକ ଓଡ଼ିଆରେ, ସେଥିପାଇଁ ଆମର ଭକ୍ତ ଗୁରୁ ବୈଷ୍ଣବ ଏମାନେ ହେଲେ ଆମର ଜୀବନ। ସେଥିପାଇଁ ଆମ ପରମ୍ପରା ସବୁ ଜିନିଷ ଦେଖ, ସ୍ତୁତିଟା ବନ୍ଦେ ଅହମ୍ ଶ୍ରୀ ଗୁରୁ ଶ୍ରୀୟୁତ ପଦକମଲମ୍ ଶ୍ରୀ ଗୁରୁ ବୈଷ୍ଣବ, ସବୁବେଳେ ବୈଷ୍ଣବ ଗୁରୁ ଆଶ୍ରୟ ତତ୍ତ୍ୱକୁ ଧରା ହେଇ ସବୁବେଳେ ସବୁବେଳେ ମହାପ୍ରଭୁ ସାଙ୍ଗରେ ସବୁବେଳେ ଆଶ୍ରୟ ତତ୍ତ୍ୱ ଗୌରବ ଭକ୍ତ ବୃନ୍ଦ ସବୁ ସମୟରେ। କାରଣ ଆଶ୍ରୟ ତତ୍ତ୍ୱ ଯାହା ଆମେ କହୁଥିଲେ ହାତ ଧରିକି ମହାପ୍ରଭୁ ଆମକୁ ଶିଖେଇ ଦେଇଛି, ସେଥିପାଇଁ ମହାପ୍ରଭୁଙ୍କର ପ୍ରାଧାନ୍ୟତା ଅଧିକାର ରହିଛି। ହାତ ଧରିକି ପଢ଼ାଇଦେବେ ମହାପ୍ରଭୁ ଆସିକି, ଏଇ ଭକ୍ତିମୟ ଠାକୁରଙ୍କ କଥା ଆମେ କହୁଥିଲେ, ଶରଣାଗତିରେ ଆଉ ଶିଖେଇଲେ। ତେଣୁ ଗୌରଲୀଳାର ପ୍ରାଧାନ୍ୟଟା କଣ ରହିଲା, ଗୌରଲୀଳାର ପ୍ରାଧାନ୍ୟ ହେଲା ଔଦାର୍ଯ୍ୟତା। କଣ ଉଦାର୍ଯ୍ୟତା ରହିଲା, ଗୋଟେ ଜୀବ କୃଷ୍ଣ ପ୍ରେମ ପ୍ରାପ୍ତି ପାଇଁ କେଉଁ ପଥରେ ଗଲେ ତାର ସୂତ୍ର ଗୁଡିକ କଣ, ମହାପ୍ରଭୁ ଆଚ୍ଛା ଆମେ କହିବା ମହାପ୍ରଭୁଙ୍କର ସବୁଠୁ ବଡ ଅବଦାନ କଣ, ମହାପ୍ରଭୁଙ୍କର ସବୁଠୁ ବଡ ଅବଦାନ କଣ, ଚୈତନ୍ୟ ତୁମେ ପଢ, ତୁମେ କେଉଁ ସୂତ୍ରଟା ପାଇକି ମହାପ୍ରଭୁ ବ୍ୟାଘ୍ର ସାଙ୍ଗରେ ନୃତ୍ୟ କରୁଥିଲେ, ମହାପ୍ରଭୁ ସମୁଦ୍ର ଭିତରେ ଲମ୍ଫ ପ୍ରଦାନ କରୁଥିଲେ, ତାହେଲେ ଆମେ କଣ କରିପାରିବା, ଆମେ ମହାପ୍ରଭୁଙ୍କର କେଉଁ ଜିନିଷଟାକୁ ଅନୁସରଣ କରିପାରିବା କୁହ ମୋତେ। ମହାପ୍ରଭୁ ଦିନରାତି ବସିକି ନାମ ଧରିକି, ନାମ ମାଳ ଧରି କ୍ରନ୍ଦନ କରୁଥିଲେ, ବକ୍ଷଦେଶ ଭିଜି ଯାଉଥିଲା ଯେମିତି ରାଧାରାଣୀଙ୍କର ଭିଜି ଯାଉଥିଲା। ତ ମହାପ୍ରଭୁଙ୍କର ଦୟାଟା କଣ, କୃଷ୍ଣଙ୍କର ବଡ ଦୟା ହେଲା ସେ ମହାପ୍ରଭୁ ରୂପରେ ଆସିଲେ, ମହାପ୍ରଭୁଙ୍କର ସବୁଠୁ ବଡ ଦୟା କଣ, ସବୁଠୁ ମହାପ୍ରଭୁଙ୍କର ବଡ ଦୟା ହେଲା ଯୋଉ ଶରଣାଗତ ଜୀବ, ଜୀବଜୀବୀ କେମିତି ଶରଣାଗତ ହବ, ମହାପ୍ରଭୁ ଆସ୍ୱାଦନ କଲେ, ମହାପ୍ରଭୁ ତିନି ଲୀଳା ରହିଲା ନା, ଆସ୍ୱାଦନ ଲୀଳାଟା ପୁରୀରେ ରହିଲା, ପ୍ରଚାର ଲୀଳା କେବଳ ସିଦ୍ଧାନ୍ତ ସ୍ଥାପନ କଲେ, ମାୟାବାଦ ଏଗୁଡ଼ିକ ଖଣ୍ଡନ କଲେ, କୃପା ବର୍ଷଣ କଲେ, ଏ ଯେତେବେଳେ ଦକ୍ଷିଣ ଭାରତ ଗଲେ ଇଏ କଲେ, ଆଉ ଆମର ରହିଲା ନବଦ୍ୱୀପ ଲୀଳା ରହିଲା, ଏଠି ପ୍ରଚାର ଆଚରଣ ରହିଲା, ସେଠି ବିଦ୍ୟାରସ ବାଲ୍ୟ ଲୀଳା ସେଠି ରହିଲା। ତେଣୁ ମହାପ୍ରଭୁଙ୍କର ଯେ ଲୀଳା ଗୁଡିକ ଆମେ ଦେଖିବା, ସବୁଠୁ ବଡ ହେଲା ମହାପ୍ରଭୁଙ୍କର ପାର୍ଷଦ, ମହାପ୍ରଭୁଙ୍କର ଅବଦାନ ହେଲା, ମହାପ୍ରଭୁଙ୍କର ପାର୍ଷଦ ମାନେ ହିଁ ସବୁ ଆମକୁ ଶରଣ ରୂପ ସନାତନ ଶିଖେଇଲେ, ସବୁ ଭକ୍ତ ସବୁ ଜିନିଷ ଆମକୁ ଶିଖେଇ ଦେଇଯାଇଛନ୍ତି। ଦେଖ ତୁମେ ବସି ବସି ଖାଲି ମହାପ୍ରଭୁଙ୍କୁ ଦୟାଟାକୁ ଚିନ୍ତା କର, ମହାପ୍ରଭୁ କଣ କରିଛନ୍ତି, ମହାପ୍ରଭୁଙ୍କର ସବୁଠୁ ବଡ ଦୟା, ନାମ ପରମେଶ୍ୱର ନେଇ ଆସିଲେ ଆମେ କୋଉଠୁ ନାମ କରିବାକୁ, ନାମ କରିବାକୁ ରୁଚି ହଉନି, ଆଚ୍ଛା ବୈରାଗ୍ୟ ବି ନାହିଁ, ନାମ କେମିତି କରିବା, ମହାପ୍ରଭୁ ଯୋଉ ଯେଭଳି ଗମ୍ଭୀର ରହିକି ନାମ କରୁଥିଲେ ଆମେ କଣ କରି, କେତେ ପ୍ରକାର ଭକ୍ତ ମହାପ୍ରଭୁଙ୍କ ରହିଲେ, ଦେଖ ଷଡ଼ଗୋସ୍ୱାମୀ ରହିଲେ, ରାରାମାନନ୍ଦ ରହିଲେ, କେତେ ପ୍ରକାର ଅଦିତାଚାର୍ଯ୍ୟ, କେତେ ପ୍ରକାର ଭକ୍ତ ନିତ୍ୟାନନ୍ଦ ପ୍ରଭୁ, ଆଉ କେତେ ଭକ୍ତଙ୍କର କେତେ ଲୀଳା ସେମାନଙ୍କ ଜୀବନରୁ ଆମ। ସେଥିପାଇଁ ଆମର ଦେଖ ଆମର ଗୌଡ଼ ବୈଷ୍ଣବରେ ଆମର ଗୌର ପାର୍ଷଦ ଚରିତାବଳୀ, ଗୌର ପାର୍ଷଦ ମାନଙ୍କର ସବୁ ଆବିର୍ଭାବ ତିରଭାବ ତିଥି ରଖା ହଉଛି, ତାଙ୍କ ସବୁଠୁ ମହାପ୍ରଭୁଙ୍କର ବଡ ଅବଦାନ ହେଲା ତାଙ୍କର ଭକ୍ତ। ସେଥିପାଇଁ ସେ କିଏ ଲେଖିଛନ୍ତି, ପ୍ରଧାନ ସରସ୍ୱତୀଙ୍କର ବୋଧେ କି କାର ସେ ଶ୍ଳୋକ ଅଛନ୍ତି, କି ଅଦ୍ଭୁତମ ଗୌର ହରେଶ ଚରିତମ ତୋ ଅଧିକ ତତ୍ ପ୍ରିୟ ସେବକାନାମ, ଗୌର ହରିଙ୍କ ଚରିତ କଣ ଅଦ୍ଭୁତ, ତତୋ ଅଧିକ ତତ୍ ପ୍ରିୟ ସେବକାନାମ, ତାଙ୍କର ପ୍ରିୟ ସେବକ ମାନଙ୍କର ଚରିତ ଆହୁରି ଯେମିତି ଗୋବିନ୍ଦ ମହାପ୍ରଭୁ, ମାନେ ଆମ ପାଇଁ ଶିକ୍ଷା ଯୋଉଟା, ଆମେ ଆଶ୍ରୟ ନା, ଆମେ ଭଗବାନଙ୍କର ଆଶ୍ରୟ ନବା, ମହା ଶରଣାଗତରେ ଆମେ ଗୁରୁ ସେବାଟା ଶିଖିବା, ମହାପ୍ରଭୁଙ୍କ ପାଖରୁ କଣ ଗୁରୁ ସେବା ଶିଖିବା, ଜଣେ ମହାପ୍ରଭୁ ତ କମ୍ପ୍ଲିଟ ଟିଚିଂ ପୁରା ପ୍ରାକ୍ଟିକାଲ ଟିଚିଂ, କଣ ମହାପ୍ରଭୁଙ୍କ ପାଖରୁ ଶିଖିବା, ମହାପ୍ରଭୁଙ୍କର ଭକ୍ତଙ୍କ ପାଖରୁ ଶିଖିବାକୁ ପଡ଼ିବ, ସେ ମହାପ୍ରଭୁ ସହିତ ଗୋବିନ୍ଦ କତୁରୁ ଶିଖିବେ, ବୈରାଗ୍ୟ ଶିଖିବ ଶିଖିବାର ଅଛି ରଘୁନାଥ କତୁରୁ ଶିଖିବ, ଦୈନ୍ୟତା ଦୈନ୍ୟ କେମିତି ଶିଖିବାର ଅଛି ହରିଦାସ କତୁରୁ ଶିଖିବ, ରସ ଜିନିଷ ଶିଖିବାର ଅଛି ରାମାନନ୍ଦଙ୍କ କତୁରୁ ଶିଖିବ, ଶରଣାଙ୍ଗତି ପାଇଁ ଯାହା ଯାହା ଜିନିଷ ଯୋଉ ଆଶ୍ରୟ ଗୁଡିକ ଦରକାର ସବୁ ମହାପ୍ରଭୁ ଦେଇ ଦେଇଛି, ମହାପ୍ରଭୁଙ୍କର ଏଇଟା ସବୁଠୁ ବଡ ଅବଦାନ, ଶିଖାଏ ଶରଣାଙ୍ଗତି ଭକତର ପ୍ରାଣ, ଭକ୍ତଙ୍କୁ ନେଇକି ଏଠି କଣ ରହିଲା, ଭକ୍ତଙ୍କୁ ନେଇକି ଉଦାର୍ଯ୍ୟତା, ଏ ପ୍ରେମ କେମିତି ପାଇବେ ଜୀବମାନେ ତାକୁ ବିତରଣ କଲେ, ଆଉ ସେଠି ଭକ୍ତଙ୍କୁ ନେଇକି କୃଷ୍ଣ ଲୀଳାରେ ମାଧୁର୍ଯ୍ୟକୁ ବିତରଣ।
ସେଠି ଭକ୍ତଙ୍କୁ ନେଲେ କେବଳ ଲୀଳା, ଯୁଆଡେ ଗଲେ ଲୀଳା କଲେ, ଏଠି ଭକ୍ତଙ୍କୁ ଧରିଲେ କେବଳ ଔଦାର୍ଯ୍ୟ, କେମିତି ଜୀବ କରୁଣା ପ୍ରାପ୍ତ ହବ, ଆଉ ଭକ୍ତ ହେଲେ ତାଙ୍କର ସବୁ ସବୁ। ତେଣୁ ଯେତେ ମହାଗୌର ଭକ୍ତ ଅଛନ୍ତି ତାଙ୍କର ଜୀବନ ଚରିତ୍ର ଶେଷ ଜିନିଷ ଗୁଡିକ ରହିଲା କେମିତି ସେମାନେ ପୂର୍ଣ୍ଣ ଶରଣାଗତ ହେଇଛନ୍ତି ମହାପ୍ରଭୁଙ୍କ ପ୍ରତି, କୃଷ୍ଣଙ୍କ ପ୍ରତି। ତେଣୁ ଆମର ଯେଉଁ ଆଶ୍ରୟ ତତ୍ତ୍ୱ ରହିଲେ ଆମ ସମ୍ପ୍ରଦାୟରେ ଆଶ୍ରୟ ତତ୍ତ୍ୱ ଉପରେ ବେଶୀ ପ୍ରାଧାନ୍ୟ ଦିଆଯାଏ, କାହିଁକି ସେମାନେ ଆମ ଯେମିତି ପ୍ରଭୁପାଦ ଆସିଲେ ଦେଖ କେମିତି ଗୋଟେ କରୋନା କଥା, ଆଜି ତ କରୋନା କଥା ମୁଣ୍ଡରେ ପଶିକି ମୁଁ କହିଦେଉଛି, ଗୌରୀ ବିଶ୍ୱ ଦାସ ମହାରାଜ ସରି ମୁନ୍ସିଦାସ ବାଜୀ ମହାରାଜ ତାଙ୍କ ଫଟୋ ଦେଖ, ମୁନ୍ସିଦାସ ବାଜୀ ମହାରାଜ କେମିତି ବସନ୍ତି, କେତେ ବଡ଼ ଧାଡ଼ି ଛାଡ଼ନ୍ତି, ଧାଡ଼ି ଛାଡ଼ିଥିବେ ବସିଥିବେ, ବିଶାଳ ବଡ଼ ଶରୀର, ବିଶାଳ ଶରୀର, ସେ ଯେଉଁ ନାମ କରୁଥିବେ ଆମେ ତାଙ୍କୁ କ'ଣ, ତାଙ୍କ କତିରୁ ଆମେ କ'ଣ କ'ଣ ଶିଖିପାରିବା, ଆଶ୍ରୟ ତତ୍ତ୍ୱ କତିରୁ ପୁଣି ଶିଖିବା ବି ଦେଖ। ତେଣୁ ଭଗବାନ କ'ଣ କରିଛନ୍ତି, ବିଭିନ୍ନ ପାତ୍ର ରଖିଦେଇଯାଇଛି ନାମ ପାଇଁ, କାହିଁକି ଏତେ ପୁଣି ଭକ୍ତ, ଯଦି ମହାପ୍ରଭୁ କରୋନା ହୋଇଗଲା କି ପ୍ରଶ୍ନ କରିବେ ଏତେ ଭକ୍ତଙ୍କର ଏତେ ପ୍ରକାର ସ୍ୱଭାବ କାହିଁକି ରହିଲା, କି ବହୁ ପ୍ରଚୁର ବୈରାଗୀ, କି ପ୍ରଚୁର ରସ ମାନେ ତାଙ୍କ ରସଶକ୍ତ ହୃଦୟ, କି ପ୍ରଚୁର ବିଧି ପାଳନ କରୁଛନ୍ତି, ଏତେ ପ୍ରକାର କାହିଁ ରଖା ହେଲା ନା, ଡିଫରେଣ୍ଟ ବିଭିନ୍ନ ଭିନ୍ନ ପ୍ରକାରର ଭକ୍ତମାନେ ବି ଭବିଷ୍ୟତରେ ଆସିବେ, ତାଙ୍କୁ ବଞ୍ଚେଇବ କେସ୍, ଜଣେ ଜଣେ ଚାହୁଁଛି ମୁଁ ରାଧାକୁଣ୍ଡ ରହିକି ଭଜନ କରିବି, ଜଣେ ଜଣେ ଚାହୁଁଛି ମୁଁ ବ୍ରଜବାସ କରିବି ରାଧାକୁଣ୍ଡ ରହିକି ଭଜନ କରିବି, ଜଣେ ଯଦି କୌଣସି ଭକ୍ତ ଯଦି କାମନା କଲା ତ କିଏ ଶିଖେଇବ, ମହାପ୍ରଭୁ ରାଧାକୁଣ୍ଡ ରହିଛନ୍ତି କି, ରାଧାକୁଣ୍ଡ ଶ୍ୟାମକୁଣ୍ଡ ଆବିର୍ଭାବ କରିଦେଲେ କରିଦେଇ ପଳେଇଲେ, କିନ୍ତୁ ସେଠି ରଘୁନାଥଙ୍କର ଆଶ୍ରୟ କରିବାକୁ ପଡିବ, ଯିଏ ରାଧାକୁଣ୍ଡ ରହିବ ସେ ଦାସଗୋସ୍ୱାମୀଙ୍କର ଆଶ୍ରୟ କରିବ, ସେ ସେଇଟାକୁ ମହାପ୍ରଭୁ କରିଦେଲେ ସଂସ୍କାର ତାଙ୍କୁ ଆଣେ, କେଦାରନାଥ କେଦାରନାଥ ନା ବଦ୍ରୀନାଥ 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 ଦେଖିବାକୁ ସ୍ୱପ୍ନ ଦେଲେଣି ବ୍ରାହ୍ମଣଙ୍କୁ, ଯା ଯା ପଇସା ନେଇ ଯା ଦାନ ଦେବୁ ରଘୁନାଥ, ସେ ସଂସ୍କାର ହବ, ତ ସେଠି କ'ଣ, ସେ ତ ମାଧଞ୍ଚ ଜାଗା, ସେଠି ସଂସାର ଜିନିଷ କିଛି ମୁଣ୍ଡରେ ପଶିବନି, ଦେହ ଧାରଣାର ସେଠି ରାଧାକୁଣ୍ଡ ଶ୍ୟାମକୁଣ୍ଡ ସେଠି ପ୍ରେମ କୁଣ୍ଡ, ସେଟା ଦିଟା ଆଉ ପ୍ରେମ ଆଉ, ସେଠି ରଘୁନାଥ ଯେଉଁ ସ୍ତର ରହୁଥିଲେ ସେଠି ଯିଏ ଆଶ୍ରୟ କରିବ ସେ କେମିତି ଭୋଜନ କରିବ, ସେ କାହାକୁ ଶିଖିବେ, ରଘୁନାଥଙ୍କର ପଦାଙ୍କ ଶରଣ କରିବେ, ସେ ଯିଏ ଯେଉଁଠି ଯେମିତି ଯେଉଁ ସ୍ଥିତିରେ ରହିବେ ମହାପ୍ରଭୁ ତାଙ୍କ ପାଇଁ ରଖିଦେଇଛି, ବିଭିନ୍ନ ପାତ୍ର ତ ସେମିତି ରଖିଲେ, ବସିଦାସ ମହାରାଜ ଦେଖ ତାଙ୍କ ହାତରେ ମାଳି ଦେଖି ସେ କେବେ ବସିଦାସ ମହାରାଜଙ୍କର କେବେ ନା, ଗୌରୀଶ ବାବାଙ୍କର ତାଙ୍କ ସରି ଜଗନ୍ନାଥ ବାବାଜୀ ମହାରାଜଙ୍କର ଦେଖନ୍ତୁ ତାଙ୍କ ହାତରେ ମାଳି ହେଉଛି ବସିକି ମାଳି ଦେବେ, ବାବା ତାଙ୍କର ଗୌରୀଶ ମହାରାଜ କ'ଣ କରନ୍ତି, ତାଙ୍କ କପଡ଼ାରେ କଣ୍ଠି ପକେଇବେ, କପଡ଼ା କଣ୍ଠରେ ତାଙ୍କ ନାମ କରିବେ ପୁଣି କଣ୍ଠି ଖୋଲିଦେବେ, କ'ଣ କାହାକୁ ବୁଝିବେ, ବୈରାଗୀ ଯେଉଁମାନେ ଯେଉଁମାନେ ପୂର୍ଣ୍ଣ ସଂସାର ସମ୍ପୂର୍ଣ୍ଣ କେବଳ ରାଧା କୃଷ୍ଣ ପ୍ରେମ ରହିଛନ୍ତି, ଆଉ ଏଣେ ତାଙ୍କର ସଂସାର ପୁରା ବିରକ୍ତି ଭାବ ରହିଛି, ବୈରାଗ୍ୟ ଭାବ ରହିଛି, ତାଙ୍କ ପାଇଁ ପାତ୍ରତା ଦେଖି ଦେଇଗଲେ, ପୁଣି ପାତ୍ରତା ଭିନ୍ନ ଭିନ୍ନ ରହିଛି ବୋଲି ତାଙ୍କ ଅଧିକାରଟା ସବୁ ଭିନ୍ନ ଭିନ୍ନ ଅଧିକାର, ଯେତେବେଳେ ଭକ୍ତି ସିଦ୍ଧାନ୍ତ ସେ ଠାକୁର ଆସିଲେ ଦେଖ ତାଙ୍କ ତାଙ୍କ ପାତ୍ରତା, ସେ କେତେ କଡ଼ା, ସେ କେମିତି ପ୍ରଚାର ଅଭିମୁଖୀ କଲେ, କାରଣ ଯଦି ଆମେ ବର୍ତ୍ତମାନ କେହି ଜଗନ୍ନାଥ ମହାଦେବଜୀ ମହାରାଜ ଗୌରୀ ଜନ୍ମରେ କେହି ଭଜନ କରିପାରିବେ କି, ତାର ଶରଣାଗତରେ ମହାପ୍ରଭୁଙ୍କ ଦୟାଟା ବୁଝିବ କେମିତି ସମାଜ, ଆମେ ଏଇଟା ବୁଝିପାରୁନି, ଆମେ ଦର୍ଶନ ରାଧାକୃଷ୍ଣ ବିଷୟରେ ଅଲଗା ଲୀଳା ଏଗୁଡ଼ା ପଢ଼ିଦେବା, ହଁ ସେଟା ପଢ଼ିଦେବା ଜାଣିଦେବା, ଏଇଟା ଜାଣିପାରିବା ଯେ ଭଗବାନ ଏଭଳିଆ କାହିଁକି ଭକ୍ତମାନେ ସବୁ ପଠାଉଛନ୍ତି, ସବୁ ବଦଳି ଯାଉଛି ନା, ବର୍ତ୍ତମାନ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁରଙ୍କର ଯେଉଁ ନିୟମ ଥିଲା କ'ଣ, ମୁଁ ଲକ୍ଷ୍ୟପତି ନହେଲେ କାମ ଦେଖିବିନି, ଲକ୍ଷ ଦେଖିବିନି, ସେଇ ନିୟମଟା କ'ଣ ବର୍ତ୍ତମାନ ଚାଲିବ, ଚାଲୁନି, ଷୋଳ ମାଳା ଦୁଇ ଘଣ୍ଟା ତାକୁ ପୁଣି ଟାଣି ଘୋଷାରି ହେଇକି ସେ ଭିଡ଼ିଓ ବଡି ହେଇକି କେମିତି ସରିବ, ତ ମୁଣ୍ଡ ପୁଣି କାମ କରୁନି, ତାର ଜୀବ ଗୁଡ଼ା କୁଆଡ଼େ ଯିବେ କୁଆଡ଼େ, ପୁଣି ଧନ୍ୟ କଳି ମହାପ୍ରଭୁ ଆସିଲେ କେମିତି ହବ ପାତ୍ରତା, ଦେଖ ବାବା ଗୌରକିଶ ମହାରାଜ କେମିତି ଥିଲେ, ଇଏ ତାଙ୍କର ମନ୍ଦିର 64 ଗୋଡ଼ିଏ ମଠ ସ୍ଥାପନ କଲେ, ସେତେବେଳେ ପୁରା ବଦନାମ ଗୋଡ଼ିଏ ଜିନିଷଟା ବଦନାମ ହେଇଯାଇଥିଲା ନା, ପୁରା ସହଜମାନେ ସବୁ ପଶିଗଲେ, ବିଧବାମାନେ ସବୁ ମଠରେ ରହିଲେ, ଏ କୀର୍ତ୍ତନ କରିକି ସବୁ, ମୁଁ ତ ଯାଉଥିଲି କେଉଁଠି ଗୋଟେ ବସ୍ରେ ଯାଉଥିଲି, ମୁଁ
ବେଙ୍ଗଲରେ କୁଆଡ଼େ ଯାଇଥିଲି ଗୋଟେ ବସ୍ରେ ମଝିରେ, ହଁ ବାଲ୍ୟରେ ମୋର ମଧ୍ୟ ଯାଇଥିଲୁ ଦେଖିବା ପାଇଁ ମଲ୍ଲ ମଲ୍ଲଭୂମି, ସେ ଯେଉଁ ଆମର ଯେଉଁଠି ମଦନ ମୋହନ ଅଛନ୍ତି ମଲ୍ଲଭୂମି ଯେଉଁଠି, ସେମାନେ ଆମର ବୈ ଗ୍ରନ୍ଥ ଯେଉଁ ଚୋରି ହେଇଥିଲା ଶ୍ରୀବାସ ପଣ୍ଡିତ ଶ୍ରୀବାସ ଶ୍ରୀନିବାସାଚାର୍ଯ୍ୟଙ୍କର ଗ୍ରନ୍ଥ ଚୋରି, ତାଙ୍କ ମଲ୍ଲ ସେଠି ଯାଇଥିଲେ, ସେଠି ଅସନ୍ନ ମଦନ ମୋହନ ଅଛନ୍ତି, ସେ ଯେଉଁ ବନ୍ଧୁକରେ ମାରିଥିଲେ ଯୁଦ୍ଧ କରିଥିଲେ ସେ ବନ୍ଧୁକ ତୋପ ଦୁଇଟା ତୋପ, ସେ ଯାଇଥିଲେ, ସେ ଗଲା ବସ୍ରେ ମୁଁ ଦେଖୁଛି, ବସ୍ରେ ଗଲା ତିଲକ ଲଗେଇଛନ୍ତି ଗୋଡ଼ିଏ ତିଲକ କୀର୍ତ୍ତନ କରୁଛନ୍ତି ସେ ଦୋକାନ ଆଗରେ, ସେ ବସ୍ଟା ସେ ଠିଆ ହେଲା ଛକଟା ଅଛି ଦୋକାନ ଆଗରେ କୀର୍ତ୍ତନ କରୁଛନ୍ତି, ସେ ଦୋକାନଟା ମୁହଁକୁ ବି ଚାହୁଁନି କାରଣ କୀର୍ତ୍ତନ କରି ଭିକ୍ଷା ମାଗୁଛନ୍ତି, ମୋତେ ସେ ଚିନ୍ତା କରେ ଦେଖ ମହାପ୍ରଭୁ ନାମ ଦେଇଥିଲେ, ଆଜି ଗୋଟେ ନାମ କରିବା ଲୋକ ନାମରେ ମହିମା ବୁଝୁନି, ନାମ ଶୁଣିବା ଲୋକ ପାଞ୍ଚ ପଇସା ଅନ୍ନ ବି ନି ଲୋକ, ଭକ୍ତି ଭକ୍ତିମନ ଠାକୁର କାହିଁ ଦୁଃଖ ଲାଗିଲା, ଭକ୍ତିମନ ଠାକୁର ଦେଖିଲେ ସେ ଭାବୁଛନ୍ତି ମହାପ୍ରଭୁ ପ୍ରେମ ଦେଇଗଲେ, କିନ୍ତୁ 400 ବର୍ଷ ଭିତରେ ଲୋକ ଆମ ସମ୍ପ୍ରଦାୟକୁ ଭାବିଲେ ଏଠି ସମସ୍ତେ ନିଚ ଜାତିର ଲୋକ ଅଶିକ୍ଷିତ ଯେଉଁମାନଙ୍କର ଅସୁବିଧା ଅଛି ଏମାନେ ଏ ସମ୍ପ୍ରଦାୟ ରହୁଛନ୍ତି, କିଏ ଶିକ୍ଷିତ ଲୋକ ପଶୁନାହାନ୍ତି, ଭକ୍ତିମନ ଠାକୁରଙ୍କର ମନୋଭାବଟାକୁ ଭକ୍ତି ସରସ୍ୱତୀ ଠାକୁର ଜାଣିଦେଲେ, ସେଥିପାଇଁ ସେ ଚେଞ୍ଜ କରିଦେଲେ, ଡ୍ରେସ୍ ପିନ୍ଧି ପୁରା ଘୋଡ଼ାରେ ଚଢି ସେ ବୁଲ କହିଲେ ନା ଏମିତି ହବନି, ମାନେ କି ଶିକ୍ଷିତ ଲୋକ ଆସିବେନି ନା ସମାଜ, ବ୍ରାହ୍ମଣ ମାନେ ପୁରା ବିରୋଧ କରୁଥିଲେ, ଦେଖ ଆଚାର୍ଯ୍ୟମାନଙ୍କର ସ୍ୱଭାବଟାକୁ କେମିତି ଆମମାନଙ୍କୁ ଉଦ୍ଧାର କରିବା ପାଇଁ ଶରଣାଗତି ଆଣିବା ପାଇଁ ଆଶ୍ରୟ ତତ୍ତ୍ୱଟାକୁ ଶ୍ରେଷ୍ଠ କରାହେଇଛି, ପୁଣି ସମୟ ଆସିଗଲା ବଦଳିଗଲା, ଭକ୍ତି ଠାକୁରଙ୍କ ପରେ ଭକ୍ତି ଠାକୁର ଜାଣିଛନ୍ତି ବଦଳିଯିବ ଏସବୁ ଜିନିଷ, ସେଟା ମେନିଫେଷ୍ଟେସନ ହବ, କେଉଁ ପ୍ରିନ୍ସିପଲଟା ଏ ଜଗତରେ କାମ କରିବ, କେଉଁ ଜିନିଷ ଏ ଜଗତରେ କାମ କରିବ ସେଟା ଆଚାର୍ଯ୍ୟମାନେ ଜାଣିଛନ୍ତି, ଆଗରୁ କ'ଣ କେହି ଗ୍ରନ୍ଥ ବିତରଣ କରୁଥିଲେ କାହା, ସେ ପୁରୁଣା ସମୟରେ ମଠରେ ବହିର ଦୁଇ ଖଣ୍ଡ କିଏ ଲେଖୁଥିଲେ ସେ ପ୍ରେସ୍ ବାଲା ବହି ଦୋକାନରେ ହିଁ ଦିଆ ହେଉଥିଲା, ଲେଖକମାନେ ଗୋଟେ ନାଟକ ଲେଖିବେ ବା ବହି ଲେଖିବେ ସେ ନେଇକି ଧର୍ମଗ୍ରନ୍ଥ ଷ୍ଟୋର ଓଡ଼ିଶାର ସବୁଠୁ ବଡ ହେଲା ଧର୍ମଗ୍ରନ୍ଥ ଷ୍ଟୋର ଦେଇକି ଆସିବ, ତାକୁ ପୁଣି କହିବ ଭାଇ ଟିକେ ରଖ ସିଏ ସେ ତାକୁ ଅଧା ପଇସାରେ ଦେବ ସେ ରଖିବ ଲୋକ ତାରି କତୁରୁ ନାହିଁ, ତା ନାଁ ବା ଧର୍ମଗ୍ରନ୍ଥ ଷ୍ଟୋର କଟକ ବଜାର କଟକରେ ଅଛି, ସବୁ ଲୋକ ଧର୍ମଗ୍ରନ୍ଥ ଷ୍ଟୋରକୁ ଚାଲ ସେଇଠି ଧର୍ମ ବହି ମିଳେ, କିନ୍ତୁ ପ୍ରପଦ ଆସିଲେ ନାହିଁ ଗ୍ରନ୍ଥ ଷ୍ଟୋର ଧର୍ମ ନାଁ ଶୁଣିଲେ ଲୋକ ଗୋଡ଼େଇବେ ଧର୍ମଗ୍ରନ୍ଥ ଷ୍ଟୋର କିଏ ଯିବ, ସେ ଆସିକି ଗ୍ରନ୍ଥ ନାଇଁ ଗ୍ରନ୍ଥ ବିତରଣ କର, ଯିବ ଶରଣାଗତି ପଥକୁ ଆସିବା ପାଇଁ ଇଏ କାହାର ମାନସିକ ବିଚାର ନୁହେଁ, ପୂର୍ଣ୍ଣ ଶରଣାଗତ ଆତ୍ମାମାନେ ଭଗବତ ଯୋଜନା ହିଁ ଚାଲନ୍ତି, ତାଙ୍କ ସେ ତ ଭଗବତ ଶକ୍ତିଟା ଆସେ ଆଉ, ସେଥିପାଇଁ ସିଏ ଯେଉଁ ପ୍ରିନ୍ସିପଲଟା କରୁଛନ୍ତି ବର୍ତ୍ତମାନ ସମଗ୍ର ବିଶ୍ୱରେ ବର୍ତ୍ତମାନ ଚାଲିଛି, ସିଏ ତାଙ୍କ ସେଟା ମେନିଫେଷ୍ଟ ହେଇଛି ପରିପ୍ରକାଶ ସ୍ୱୟଂ ପ୍ରକାଶିତ ହେଇଛି, ନହେଲେ ତ କି ଭକ୍ତ ହେବେନି, ବର୍ତ୍ତମାନ ଯେଉଁଠି ତୁମେ ଯାଅ ଆଗରୁ ପ୍ରସାଦ କଣ ହଉଥିଲା, ଆଗରୁ ପ୍ରସାଦ କଣ ଅର୍ଣ୍ଣ ଡାଲମା, ସେକେଣ୍ଡ ଫାଷ୍ଟ ହଉଥିଲା ଖିଚୁଡ଼ି, ଏଇ ଯୋଉ ଦେଶୀ ମୁଗ ଆଉ କଣ କଖାରୁ, ଦେଶୀ ମୁଗ କଖାରୁ ପଡିକି ଖିଚୁଡ଼ି ହବ, ଆଳୁ ପକାନ୍ତିନି ଜଗନ୍ନାଥ ଆଳୁ ଖାଆନ୍ତିନି ବୋଲି ଖାଲି କଖାରୁ ଦେଶୀ ମୁଗ, ମୁଁ ଛୋଟ ପିଲାବେଳେ ମୋର ମନେ ଅଛି ଯୋଉ ଆମର ହୁଏ କଣ ଶିବଙ୍କର ଶିବରାତ୍ରି ପଦ୍ମପତ୍ର କାଟି ଅଣା ହବ, ସେଥିରେ ତାଳପତ୍ର କୋଉଠି ସିନା ଜଙ୍ଗଲରେ ତାଳପତ୍ର ପଦ୍ମପତ୍ର କାଟିକି ଆଣିବେ ସେ ଗରମ ଗରମ ଖିଚୁ ପିତଳ ହାଣ୍ଡିରେ, ସବୁ ସିଲଭର ହାଣ୍ଡିରେ ସେତେବେଳେ ନଥିଲା ପିତଳ ହାଣ୍ଡିରେ ରୋଷେଇ ହବ, ଅରୁଆ ଚାଉଳ ଆଉ ସେ ଇଏ ପଡ଼ିକି ତାର ସେ ଗୁଆ ଘିଅ ସବୁ ପଡ଼ିଥିବ, ସେ ଏତେ ସୁନ୍ଦର ଲାଗିବ ସେଇଟା ହେଲା ବଡ଼ ଫିଷ୍ଟ, ଆଉ ଯଦି ଯଦି ବଡ଼ ଜିନିଷ ହେଇଗଲା ଗୁଡ଼ ପକେଇ ଟିକେ ଖଟା କରିଥିବେ, କଣ କେଉଁ ଖଟା ଏ ଯୋଉ ଆମ୍ବଡ଼ା କୁହନ୍ତିନି, ଏ ଯୋଉ ଆମ୍ବଡ଼ା ଖଟା ଟିକେ କରିଥିବେ ଯାର ଆମ୍ବ ଅଛି ଏତିକି ହେଲା ବଡ଼ ଫିଷ୍ଟ, ସେକେଣ୍ଡ କହିଲା ଅର୍ଣ୍ଣ ଡାଲମା ଖଟା, ଆଉ ଏଇଟା ହେଲା କ୍ଷୀରି, ଏ ସେକେଣ୍ଡରେ ଆଇଲା, ତାପରେ ଯୋଉ ପନିର ଜିନିଷ ଆସିଲା ଇଏ କୋଉଠୁ ଆସିଲା, ବର୍ତ୍ତମାନ ଯାଅ ତୁମେ କେଉଁ ବି ସଂସ୍ଥାକୁ ଯାଅ ଦେଖ ହେଇଗଲେ, ଏସବୁ ପ୍ରଭୁ ସବୁ ଜାଣିଛନ୍ତି ଏଇଟା ହବ, ଗୋଟେ ଆମିଷ ଖାଇବା ଲୋକ ଏମାନେ ଏଇ ଅର୍ଣ୍ଣ ଡାଲମା ଖାଇବେ, ଦେଖୁ ଦେଖୁନା ତୁମେ ଅର୍ଣ୍ଣ ଡାଲମା ଘର ଭକ୍ତ କଣ ହେଇଛି ଅର୍ଣ୍ଣ ଡାଲମା ଚାଲ ସବୁ ଜାଣିଛନ୍ତି, ସବୁ ମେନିଫେଷ୍ଟ ହେଇଛି ଯିବା କେମିତି ଶରଣାଗତି ପଥକୁ ଆସିବ, ଆଶ୍ରୟ ତତ୍ତ୍ୱଟା ମହାନ ସବୁ ଆଶ୍ରୟ ତତ୍ତ୍ୱ ପ୍ରାଧାନ୍ୟ ଦିଆଯାଇଛି, ଆଉ ଭଜନ ତାଙ୍କର ଆଶ୍ରୟରେ କରାଯାଏ। ସେଥିପାଇଁ ସେ ଲେଖିଲେ ନା ଆଉ ସେ ଯୋଉ କିଏ କାହିଁକର ସନାତନ ଦାସ ବୋଲି କିଏ ବୈଷ୍ଣବ ଲେଖିନାହାନ୍ତି, ଆଶ୍ରୟ ଲୟା ଭୋଜ, ଆଶ୍ରୟ ଲୟା ଭୋଜ ଶ୍ରୀ ଗୁରୁ ଚରଣରେ ଯାହା ହୋଇତେ ମିଲ ଭାଇ କୃଷ୍ଣ ପ୍ରେମ ଧନରେ। ଆଶ୍ରୟ ନେଇକି ଆଶ୍ରୟ ଲୟା ଭୋଜେ ତାତେ କୃଷ୍ଣ ନାହିଁ ତେ, ଆଶ୍ରୟ ବିଗ୍ରହ ପାଖରେ ଆଶ୍ରୟ ନେବାକୁ ପଡ଼ିବ, ଆର ସବୁ ମରିବା କାରଣ ନହେଲେ ଇଏ ଇସବୁ ମେନିଫେଷ୍ଟ ହବନି। ମହାପ୍ରଭୁଙ୍କର ଦୟାଟା ଏଠି ରହିଲା, ତାଙ୍କ ଭକ୍ତମାନଙ୍କ ଯୋଉ କରୁଣା, ତାଙ୍କ ଭକ୍ତମାନଙ୍କର ଯୋଉ ଭକ୍ତମାନଙ୍କ ମାଧ୍ୟମରେ ତାଙ୍କର ଜୀବନରେ ସବୁ ସବୁ ଶିକ୍ଷା ଆମକୁ କମ୍ପ୍ଲିଟ୍ ଟିଚିଂ ସବୁ ଦେଇଯାଇଛି। ତେଣୁ ଏ ଯୋଉ ନାମ କଥାରୁ ଆମେ ପଳେଇଯାଇଥିଲେ ଯେ ଭଗବାନଙ୍କର ନାମ ଯୋଉ କରିବାକୁ ହେଲେ ବିଭିନ୍ନ ଆମର ପାତ୍ରତା ଭିନ୍ନ ଭିନ୍ନ ପ୍ରକାର ରହିଛି, କିନ୍ତୁ ନାମ ଭଗବାନଙ୍କର ନାମ କରିବା ପାଇଁ ଯୋଉ ଯେଉଁ ସର୍ତ୍ତ ସବୁ ରହିଛି ବା ଶୁଦ୍ଧ ଭକ୍ତି ଲାଭ କରିବା ପାଇଁ ଯେଉଁ ସର୍ତ୍ତ ଗୁଡ଼ିକ ରହିଛି, ତା ଭିତରେ ମୁଖ୍ୟ ଜିନିଷ ହେଲା ଏ ଯେଉଁ ଶରଣାଗତି, ଶରଣାଗତିଟା ହେଲା ମୁଖ୍ୟ ଜିନିଷ। ଆମେ ଯଦି ଭଗବାନଙ୍କର ଶରଣ ନ ଯାଇପାରିଲେ, ନାମ ପ୍ରଭୁଙ୍କର ଶରଣ ନ ଯାଇପାରିଲେ, ଶରଣାଗତି ଜଣେ ଯିବାକୁ ହେଲେ ତା ଭିତରେ ଆଉ ଗୋଟେ ଜିନିଷ ରହିଲା, ଶରଣାଗତି କେଉଁଟା କରେଇ ଦେଇପାରେ ନା, ମାନେ ଶରଣାଗତିର ବାଧକ କେଉଁଟା, ଏଇଟା ରହିଲା ଅଭିମାନ। ତୋର ଅଭିମାନଟା ତୁମକୁ କେବେ ଶରଣାଗତି କରିବାକୁ ଦବନି, ଗୋଟେ ଅଭିମାନ ରହୁଛି ନା, କାହା ପାଖରେ ମଥା ନଇବାଟା ଭାରି କଷ୍ଟ, ତାର ବୁଦ୍ଧିଟା ଅଛି ନା, ତା ବୁଦ୍ଧିରେ ସେ ଖର୍ଚ୍ଚ କରିବ, ସବୁବେଳେ ତା ବୁଦ୍ଧିରେ ଲଗେଇବ, ଏଇଟା ଏମିତି କଲେ ଏଇଟା ହେଇଯିବ, ଏଇଟା ଏମିତି କଲେ ଏଠି ଏଇଟା କୁହାଯାଇଛି ସେଠି, ଆଜି ଶରଣାଗତରେ ହେଇଯାଅ, ପ୍ରାର୍ଥନାଟା କର ଭଗବାନଙ୍କୁ, ପ୍ରଭୁ ଆପଣ ଯେଉଁ ପଥର ନେବେ ଦିଅ ମୋତେ ଶୁଭ ବୁଦ୍ଧି, ଦିଅ ଦିବ୍ୟ ଜ୍ଞାନ, ଜ୍ଞାନଦାତା ଭଗବାନ। ସେଦିନ ମୁଁ ମନେ ପକାଉଥିଲି, ଏବେ ମୋର ମନେ ପଡ଼ିଲା କଣ ସେଟା, ସେ ପ୍ରାର୍ଥନାଟା ଅଖିଳ ବ୍ରହ୍ମାଣ୍ଡପତି, ନା ନା ମୁଁ ଏଇଟା, ଦିଅ ମୋତେ ଶୁଭ ବୁଦ୍ଧି, ଦିଅ ଦିବ୍ୟ ଜ୍ଞାନ, ଜ୍ଞାନଦାତା ଭଗବାନ, ହଁ ହେ ଆନନ୍ଦମୟ କୋଟି ଭୁବନ ପାଳକ। ସେଟା ପୁରା ବୈଷ୍ଣବ ସଂ। ଏବେ ଗୋଟେ ଏଇ ଗାଁରେ ମାଇକ୍ର ଭିତର ବେଳ ଗାଁରେ ମାଇକ୍ର ବାଜୁଥିଲା, ମୁଁ ସେଟା ଶୁଣିଲି ଛୁଆଟି ବେଳେ, ମୁଁ ପ୍ରାର୍ଥନାରେ ଗାଉଥିଲି ତ, ଏଇଟା ଗାଉଥିଲି ୟାର ଏତେ ଅର୍ଥ, ହେ ଆନନ୍ଦମୟ କୋଟି, ହେ ଆନନ୍ଦମୟ କୋଟି ଭୁବନ ପାଳକ, ଅଧମ ଅକ୍ଷମ ମୁଇ ଅବୋଧ ବାଳକ, ଜ୍ଞାନଦାତା ଭଗବାନ। ଏତେ ସୁନ୍ଦର, କଣ ଜ୍ଞାନ ଅବୋଧ, ହେ ଆନନ୍ଦମୟ କୋଟି ଭୁବନ ପାଳକ, ଅଧମ ଅଜ୍ଞାନ ଅଜ୍ଞା, କେତେ ତିନିଟା ଟର୍ମ ଲାଗିଲା ଦେଖ, ତୃଣା ସୁ ପ୍ରାର୍ଥନା ଜଣ କରୁଛି, ମୋ ଅଜ୍ଞାନ, ମୋ ଅଧମ, ମୋ ଅବୋଧ, ହେ ଜ୍ଞାନଦାତା ଭଗବାନ, ଦିଅ ମୋତେ ଶୁଭ ବୁଦ୍ଧି, ଦିଅ ଦିବ୍ୟ ଜ୍ଞାନ, ମୋତେ ଦିବ୍ୟ ଜ୍ଞାନ ଦିଅ। ପ୍ରାର୍ଥନାର ପ୍ରାର୍ଥନାଟା ଶରଣାଗତିଟା, ବୁଦ୍ଧିରେ ଖାଇଦବ, ବୁଦ୍ଧି ତ ଖାଉଛୁ ମଣିଷ, ବୁଦ୍ଧିଆ ବୁଦ୍ଧିରେ ମରେ ଆଉ, ଆମେ ମରୁଛୁ ବୁଦ୍ଧି ଦ୍ୱାରା, ଜ୍ଞାନଦାତା ଭଗବାନ। ତାପରେ ବଢିଆ ପଦ୍ଧତି, ହଁ ସତ୍ୟପତେ ଧର୍ମପତେ, ହଁ ଆଉ ତାପରେ ଅଛି ସତ୍ୟପତେ ଧର୍ମପତି ଘେନି ଯାଅ ମୋତେ ଶିଖାଅ, ଭସାଅ ପୁରାଣ ମୋର ତବ ପ୍ରେମ ଶ୍ରୋତେ, ଭସାଅ ପୁରାଣ ମୋର ତବ ପ୍ରେମ। ମୁଁ ଛୁଆଟି ବେଳେ ପ୍ରଥମ ଷଷ୍ଠରେ ପଢୁଥିଲି ଆଉ, ମୁଁ ପ୍ରାର୍ଥନା ଆମେ ଦୁଇ ଜଣ ଗାଉ ଆଉ, ଭସା ପୁରାଣ ମୋର ତବ ପ୍ରେମ ଶ୍ରୋତେ, ଦେଖ ପୁରା ବୈଷ୍ଣବ ହୋଇ ମୋ ପୁରାଣଟାକୁ ଆପଣଙ୍କ ପ୍ରେମ ସ୍ରୋତରେ ଭସେଇ ଦିଅନ୍ତୁ। ଏଟା ଶରଣାଗତି ପ୍ରାର୍ଥନାର କଥାଟା ନା, ଆଉ ଭସା ପୁରାଣ ମୋର ତବ ପ୍ରେମ ଶ୍ରୋତେ, ସେଠି ଆଉ ଟର୍ମଟା ବଢିଆ, ସେ ଗୀତଟା ମୋତେ ଭାଗ କରିବାକୁ ପଡ଼ିବ କେଉଁଠି, ଏତେ ସୁନ୍ଦର ସେ ଲେଖିଛନ୍ତି, ଏଟା ପ୍ରାର୍ଥନା ଆଉ ଶରଣାଗତିଟା ପୁରା ଭର୍ତ୍ତି କରି ରଖିଦେଇଛନ୍ତି ସେଥିରେ। ଛୋଟ ପିଲାବେଳେ ମାଷ୍ଟରମାନେ ଜାଣିଥିଲେ ସେଇଟା ସବୁ କହୁଥିଲେ, ଏଇଟା ତୁମେ ଗାଇବ, ବିଭିନ୍ନ ସ୍କୁଲରେ ବିଭିନ୍ନ ପ୍ରାର୍ଥନା ବୋଲାଯାଏ, ଆହେଦାବାଦ କେଉଁଠି ବୋଲାଯାଏ, ଆମେ ଏଇଟା ଗାଉଥିଲୁ ସେଦିନ ବହୁତ ଦିନରୁ, ପ୍ରଥମ ଶ୍ରେଣୀ ସେତେବେଳେ ଅଲଗା ଥିଲା, ହାଇସ୍କୁଲ ଗଲୁ ଏଇ ପ୍ରାର୍ଥନା ଗାଉଥିଲୁ, ଦିଅ ମୋତେ ଶୁଭ ବୁଦ୍ଧି, ଦିଅ ଦିବ୍ୟ ଜ୍ଞାନ, ଭସା ପୁରାଣ ଏତେ ବଡ଼ ବଢିଆ ବଢିଆ ବୈଷ୍ଣବ ଧର୍ମ ଲଗେଇଛନ୍ତି, ଏ ଶରଣାଗତି ଆଉ ସମର୍ପଣର ପ୍ରାର୍ଥନାର ପଥ। ଆମେ ଭଗବାନଙ୍କର ନାମ କରିବାକୁ ହେଲେ ପୂର୍ଣ୍ଣ ଶରଣ କଥା, ନାମେଙ୍କ ଶରଣ, ଗୁରୁଦେବ କୁହନ୍ତି ନାମେଙ୍କ ଶରଣ, ନାମ ଏକ ଶରଣ, ମୋ ନାମ ହଉଛି ମୋର ପ୍ରଭୁ, ନାମ ପ୍ରଭୁ ମୁଁ ଆପଣଙ୍କର ଶରଣ କଲି, ଆପଣ ଯାହା ମୋତେ କରିବେ କଣ ଆପଣ ସ୍ମରଣ କଲେ ମୁଁ ଉଚ୍ଚାରଣ କରିବି, ଆପଣ ମୋତେ ସଦ୍ବୁଦ୍ଧି ଦେଲେ, ସମର୍ପିତ ଜିନିଷଟା ନା କୃପା ହେଇଗଲେ ସମସ୍ତେ ଜାଣିଦେଉଛନ୍ତି ଆପଣଙ୍କ ନାମ ତ ତୋଟା କହିଦେଲେ ଏଠି ନା ସୁଦର୍ଶନ ଆଉ କହିଲେ ମୁଁ ଦର୍ଶନ କଣ କହିବି, ଦର୍ଶନରେ ତ ଲୋକର ଉଦ୍ଧାର ହେଇଯାଏ, ଆପଣଙ୍କ ନାମରେ ବି ଅଖିଳ ଜୀବର ପାପ ଦୂର ହେଇଯାଏ, ଅଖିଳ ଜନ୍ମର ପାପ ଦୂର ହେଇଯାଏ ଜୀବର, ଆଉ ଆପଣ ତ ମୋତେ ସ୍ପର୍ଶ କରିଛନ୍ତି, ଏଇଟା କହିକି ପରିକ୍ରମା କରିକି ପରମ ସୁନ୍ଦର ବିଦ୍ୟାଧର ଏହି ରୂପରେ ଶ୍ରୀକୃଷ୍ଣଙ୍କର ଅନୁମତି ଗ୍ରହଣ ପୂର୍ବକ ତାଙ୍କୁ ପ୍ରଦକ୍ଷିଣ ଓ ପ୍ରଣାମ କରି ସ୍ୱର୍ଗ ଗମନ କଲେ। ମହାରାଜ ନନ୍ଦ କୃଷ୍ଣଙ୍କ ଦ୍ୱାରା କଷ୍ଟରୁ ମଧ୍ୟ ମୁକ୍ତ ହେଲେ, ସୁଦର୍ଶନ ଚାଲିଗଲେ ସ୍ୱର୍ଗକୁ, ନନ୍ଦ ମହାରାଜ ସେ ତ୍ୟାଗ କରିଦେଇଛନ୍ତି, ନନ୍ଦ ମହାରାଜ ବି କଷ୍ଟରୁ ମୁକ୍ତ ହେଲେ। ବର୍ତ୍ତମାନ ବ୍ରଜବାସୀମାନେ ଦୁଇଟା, ନନ୍ଦ ମହାରାଜଙ୍କ ଜୀବନରେ ଦୁଇଟା ଇନ୍ସିଡେଣ୍ଟ ହେଇଗଲା, ଦୁଇଟା ଘଟଣା ହେଇଗଲା, ଯେଉଁଠି ସେ ଡାଇରେକ୍ଟ ଶୁଣିଲେ କୃଷ୍ଣ ହେଉଛନ୍ତି ଭଗବାନ ବୋଲି ଶୁଣିଥିଲେ, ବରୁଣ ବରୁଣ ପ୍ରାର୍ଥନା କରିଥିଲେ, ବର୍ତ୍ତମାନ ଇଏ ପ୍ରାର୍ଥନା କଲେ। ବ୍ରଜବାସୀମାନେ ଏତେ ସରଳ ଚକ୍ରବାଦ ଲେଖୁଛନ୍ତି ଟୀକାରେ, ଆମେମାନେ ସବୁ ମହାପୁରୁଷରେ ଚକ୍ରବାଦ ଲେଖିଛନ୍ତି, କାରଣ କୃଷ୍ଣ ନିଶ୍ଚିତ ଭଗବାନ ହେଇଥିବେ, ପରମେଶ୍ୱର ହେଇଥିବେ, ଏତେ ବଡ଼ ବଡ଼ ଲୋକ କେମିତି କହୁଛନ୍ତି, ଇଏ ଇଏ ତ କ'ଣ ଚାରିବ ସାଙ୍ଗେ ସାଙ୍ଗେ ସାପ ହେଇଥିଲା ହେଇଗଲା ଗୋଟେ ସୁନ୍ଦର ରୂପ, ଇଏ ବି କହୁଛି ଆପଣ ପରମେଶ୍ୱର ବୋଲି, ଆଉ ନନ୍ଦ କହୁଛନ୍ତି, ନନ୍ଦ କହିଲେ ମୁଁ ତ ନିଜେ ଶୁଣିକି ଆସି କେଉଁଠୁ ବରୁଣଙ୍କ ପାଖରୁ, ତେଣୁ କୃଷ୍ଣ ଯଦି ପରମେଶ୍ୱର ହେଇଥିବେ ତାହେଲେ ଆମେ ବି ଛୋଟ ଲୋକ ନୁହେଁ ତ, ଆମେ ବି ସବୁ ହଉଛ ମହାପୁରୁଷ, ଚକ୍ରବାତିକାର ଲେଖୁଛନ୍ତି ବ୍ରଜବାସୀ ଏତେ ସରଳ, ଆମେ ମହାପୁରୁଷ ନା ଆଉ ନହେଲେ କୃଷ୍ଣ ଆମ ସାଙ୍ଗରେ କ'ଣ ଏମିତି ଖେଳା କରନ୍ତା, ପରମେଶ୍ୱର ତାପରେ ଏମିତି କଥାବାର୍ତ୍ତା ହେଇକି ଫେରିବେ, ଫେରିଲା ବେଳେ ଏକ ସେଟା ନୁହେଁ, ନନ୍ଦ ମହାରାଜ କହିବେ ଆମକୁ କହିଛନ୍ତି କିଏ, ଦୁର୍ଗାଚାର୍ଯ୍ୟ କହିଛନ୍ତି ନାରାୟଣ ଆୟା ଦେହରେ ଅଭିଷ୍ଟ, ବ୍ରଜବାସୀମାନେ ବହୁତ ସରଳ ବୈଷ୍ଣବ, ସେମାନେ ଭଗବାନଙ୍କ ଲୋକ, ଭଗବାନ ପାଖରେ ଯେଉଁମାନେ ଅଛନ୍ତି ସେମାନେ ଜଗତର, ଇଏ ଜଗତର ଧର୍ମ ଆମର ଯାହା ସବୁ ରହିଛି ନା କିଛି ବି ନାହିଁ ସେଠି, ନା ଏ ମଳମୂତ୍ର ଭାଇ ଶରୀର, ନା ରାଗ ଦ୍ୱେଷ ଈର୍ଷା କାମ କ୍ରୋଧ କିଛି ନାହିଁ, ଚିନ୍ମୟ ବହୁତ ସରଳ ସରଳ, ଖାଲି ଏଇଟା କହି କହିକି ଫେରିବେ। ତାପରେ ଆରମ୍ଭ କରିବେ ଗୋଟିଏ ହୋଲି ଲୀଳା, ଶଙ୍ଖଚୂଡ଼ା ଯେଉଁ ବଦ୍ଧ କରିବେ ସେ ଲୀଳାଟା ଆରମ୍ଭ କରିବେ, ସେ କଥା ହରେ କୃଷ୍ଣ ଜୟ ଗ୍ରନ୍ଥର ଶ୍ରୀମଦ ଭାଗବତ କି ଜୟ ଶ୍ରୀ ପ୍ରଭୁପାଦ ଗୁରୁଦେବ କି ଜୟ ନିତାଏ ଗୌର ପ୍ରମାନନ୍ଦ ହରି ହରି ବୋଲ ହରେ କୃଷ୍ଣ।